श्रीमद्भागवतम दसम स्कंद बावन अध्याय
रूप विद्या गुण श्रिया भगते ज्ञमाना तमेने सदृशं ಸದುಸಂಗತಿ ಹರಿ ಕೃಷ್ಣ ಪ್ರಸ್ತುತ ಭಕ್ತ ಸಜ್ಜನ ಬಂಧ ಅನುಗುಳು ಮಾತೃಬಂಧ ಆಪಣಮಾನಙ್କୁ ଆମେ ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ବିବାହ କଥା ଚାଲିଛନ୍ତି ବର୍ତ୍ତମାନ ପ୍ରଥମ ବିବାହ। ତେଣୁ ରୁକ୍ମିଣୀ ଭଗବାନ ପାଖକୁ ଗୋଟେ ପତ୍ର ଲେଖିଥିଲେ ବ୍ରାହ୍ମଣଙ୍କ ହାତରେ। ତେଣୁ ଏଇ ସେଇ ବିବାହ କଥାକୁ ବର୍ଣ୍ଣନା କରାଯାଉଛି। ଏକୋଇଶ ଅଧ୍ୟାୟରୁ ଆରମ୍ଭ କରି ଅଧ୍ୟାୟ ଶେଷ ପର୍ଯ୍ୟନ୍ତ ଚାଲିବ। ରୁକ୍ମିଣୀ ଦେବୀଙ୍କର ବାର୍ତ୍ତା ଯେଉଁ ଦେଇଥିଲେ ସାତଟି ଶ୍ଳୋକରେ ସେ କହିଛନ୍ତି, 43-47 ଏ ସାତଟି ଶ୍ଳୋକ। ତେଣୁ ଏଇଭଳି ଭାବରେ ଏଇ ଅଧ୍ୟାୟରେ ସେ କଥା ସବୁ ବର୍ଣ୍ଣନା କରାଯିବ। ତାର ଆରମ୍ଭରେ କଥା କୁହାଯାଉଛି, ଗତ ଶନିବାର ଆମେ ଯେଉଁ ଆଲୋଚନା କରିଥିଲେ ଯେ ଏଇଭଳି ଭାବରେ ଜଣେ ରାଜା ଥିଲେ ବିଦର୍ଭର, ତାଙ୍କ ନାଁ ହେଉଛି ଭୀଷ୍ମକ। ତାଙ୍କର ପାଞ୍ଚ ପୁତ୍ର ଏବଂ ଗୋଟିଏ କନ୍ୟା, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭୀଷ୍ମକ ଏବଂ କନିଷ୍ଠ କନ୍ୟା ହେଉଛନ୍ତି ରୁକ୍ମିଣୀ। ଏଇଭଳି ଭାବରେ ସେ କଥା କୁହାଯାଇକିରି ବର୍ତ୍ତମାନ କୁହାଯାଉଛି, ସୋପଶ୍ରୁତି ରୁକ୍ମିଣୀ ରୁକ୍ମିଣୀ ସୋସା ସତୀ ସତୀ ଥିଲେ ରୁକ୍ମିଣୀ, ବହୁତ ସବୁ ପ୍ରକାର ତାଙ୍କର ଗୁଣ ଥିଲା। ତେଣୁ ସେଇ ସା ଉପଶ୍ରୁତ୍ୟ, ସା କହିଲେ ସେଇ ରୁକ୍ମିଣୀ, ସେ ଯେତେବେଳେ ଶୁଣିଲେ ଉପଶ୍ରୁତ୍ୟ କ'ଣ ଉପ ନିକଟରେ ଶ୍ରବଣ କରିକି ଉପଶ୍ରୁତ୍ୟ, ଉପଶବ୍ଦ ବ୍ୟବହାର କରାଯାଏ, ଉପ ଗୋଟେ ଉପସର୍ଗ, ଏବଂ ଖାଲି ଶ୍ରୁତ୍ୟ କୁହାଯାଉନି ଉପଶ୍ରୁତ୍ୟ। ଉପଶ୍ରୁତ କାହିଁକି କୁହାଗଲା ଆମ ଆଚାର୍ଯ୍ୟ ଟିକାରେ ଦେଖିବା କ'ଣ କୁହାହଉଛି। ତେଣୁ ସା ଉପଶ୍ରୁତ୍ୟ ମୁକୁନ୍ଦସ୍ୟ, ଭଗବାନ ମୁକୁନ୍ଦ କୃଷ୍ଣସ୍ୟ କୁହାଗଲା ନାହିଁ, ମୁକୁନ୍ଦସ୍ୟ କୁହାଗଲା। କାହିଁକି ମୁକୁନ୍ଦସ୍ୟ କୁହାଗଲା ତାର ଅର୍ଥ ଆମେ ଦେଖିବା। ସା ଉପଶ୍ରୁତ୍ୟ ମୁକୁନ୍ଦସ୍ୟ ରୂପ ବୀର୍ଯ୍ୟ ଗୁଣ ଶ୍ରିୟ, ତାଙ୍କର ରୂପ ତାଙ୍କର ବୀର୍ଯ୍ୟ ତାଙ୍କର ଶକ୍ତି ତାଙ୍କର ଗୁଣ, ତାଙ୍କର ଗୁଣ ଅନନ୍ତ ଗୁଣ ରହିଛି। ଶ୍ରିୟ ଶ୍ରିୟ କ'ଣ, ରୂପ ତ ହେଲା ରୂପ ଗୋଟେ ହେଲା, ଶ୍ରିୟ ଅର୍ଥ କ'ଣ ଐଶ୍ୱର୍ଯ୍ୟ, ଅନ୍ୟାନ୍ୟ ଐଶ୍ୱର୍ଯ୍ୟ ସବୁ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଶ୍ରୀ ଭଗବାନ। ଛଅଟି ଐଶ୍ୱର୍ଯ୍ୟ ରହିଛି ଭୌତିକ ଜଗତରେ, ଯାହା ସବୁ ସବୁ ଆକର୍ଷଣ କରେ ସେ ସବୁ ଐଶ୍ୱର୍ଯ୍ୟ, ସବୁ ଯାହା ପାଖରେ କିଛି ଐଶ୍ୱର୍ଯ୍ୟ ରହିଛି ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି, ଏବଂ ଭଗବାନ ହେଉଛନ୍ତି ସବୁ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ। ସିଏ ଗୋଟିଏ ଗୋଟିଏ ଐଶ୍ୱର୍ଯ୍ୟ ଯାହା ପାଖରେ ଅଛି ସମସ୍ତେ ତା ପ୍ରତି ଆକର୍ଷିତ ହୁଅନ୍ତି, ଯାହାମାନଙ୍କୁ ତାହା କୁହାଯିବ ରୂପ। ଜଣେ ଯଦି ସୁନ୍ଦର ରୂପବାନ ବ୍ୟକ୍ତି ହେଇଥିବ ତାହେଲେ ବହୁତ ବିଶେଷ ଭାବରେ ବହୁତ ସ୍ତ୍ରୀ ଲୋକମାନେ ତାଙ୍କ ପ୍ରତି ଆକର୍ଷିତ ହେଇଯିବେ ରୂପରେ ଦେଖିକିରି। ସେଇଭଳି ଭାବରେ ବୀର୍ଯ୍ୟ ଶକ୍ତି, ବହୁତ ଶକ୍ତି, ବହୁତ ଶକ୍ତି ରହିଛି, ଯାହାର ବହୁତ ଶକ୍ତି ରହିଛି କିଛି ତାଙ୍କର ପ୍ରଶଂସା ନ ହେଉଛି, ଲୋକମାନେ ସମସ୍ତେ ଆକର୍ଷିତ ହେଇଯାଉଛନ୍ତି ରୂପ ବୀର୍ଯ୍ୟ। ଏବଂ ଗୁଣ, ଭଲ ଗୁଣ ଯାହାର ଅଛି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେବେ, ବହୁତ ଭଲ ଭଲ ଗୁଣ ସବୁ ରହିଛି। ଯୁଧିଷ୍ଠିର ମହାରାଜ ଦୁର୍ଯ୍ୟୋଧନ ଦୁଇ ଜଣ, ଦୁଇ ଜଣ ଯାକ ପାଖାପାଖି ବୟସ, କିନ୍ତୁ ସମସ୍ତେ ଯୁଧିଷ୍ଠିର ମହାରାଜଙ୍କ ପ୍ରତି ଆକର୍ଷିତ ହେଉଥିଲେ, ଦୁର୍ଯ୍ୟୋଧନଙ୍କ ପ୍ରତି ଆକର୍ଷିତ ହେଉନଥିଲେ, କାରଣ ଗୁଣରେ ଯୁଧିଷ୍ଠିର ମହାରାଜଙ୍କ ଗୁଣ ଅଧିକ ଥିଲା। ଦୁର୍ଯ୍ୟୋଧନଙ୍କର ଯେ ଗୁଣ ନଥିଲା ତାହା ନୁହଁ, କିଛି ଥିଲା କିନ୍ତୁ ଅଧିକ ଗୁଣ ଥିଲା ଯୁଧିଷ୍ଠିର ମହାରାଜଙ୍କର। ତେଣୁ ସମସ୍ତେ ଚାହୁଁଥିଲେ ଯୁଧିଷ୍ଠିର ମହାରାଜ ସିଏ ହୁଅନ୍ତୁ ଯୁବରାଜ ହୁଅନ୍ତୁ, କିନ୍ତୁ ଧୃତରାଷ୍ଟ୍ର ସିଏ ଚାହୁଁଥିଲେ ମୋର ପୁଅ ହଉ, ସିଏ ବଡ଼ ପୁଅ ଥିଲେ ଯେଉଁ ରହିଛନ୍ତି ଯେଉଁ କାହାର ଏମାନେ ହେଉଛନ୍ତି କିଏ ଗାନ୍ଧାରୀ, ଏମାନେ ହେଉଛନ୍ତି ହଁ ଧୃତରାଷ୍ଟ୍ର, ଇଏ ହେଉଛନ୍ତି ବିଚିତ୍ର ବୀର୍ଯ୍ୟଙ୍କର। ବିଚିତ୍ର ବୀର୍ଯ୍ୟ ହେଉଛନ୍ତି କ'ଣ ଶାନ୍ତନୁ, ଶାନ୍ତନୁ ଭୀଷ୍ମଙ୍କ ପିତା ହେଉଛନ୍ତି ଶାନ୍ତନୁ। ଏସବୁ ଆସୁଛନ୍ତି କୁରୁବଂଶରେ, କୁରୁ ହେଉଛନ୍ତି କିଏ ଏ ପୁରୁ ବଂଶରେ ସବୁ ଆସୁଛନ୍ତି। ପୁରୁ ହେଉଛନ୍ତି ଯଯାତିଙ୍କର କନିଷ୍ଠ ପୁତ୍ର। ଏଇଭଳି ଭାବରେ ରହିଛି ବଂଶ ବଂଶାବଳୀ ରହିଛି, ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯିଏ ଆସିଲେ, ଏଇ ଯେଉଁ ରହିଛନ୍ତି ଭୀଷ୍ମ, ଏ କ'ଣ ତାଙ୍କ ନାଁ ଶାନ୍ତନୁଙ୍କର ପୁତ୍ର, ଶାନ୍ତନୁଙ୍କ ପ୍ରଥମ ପୁତ୍ର ହେଉଛନ୍ତି ଭୀଷ୍ମ, ତାଙ୍କ ନାଁ ହେଉଛି ଦେବବ୍ରତ। କିନ୍ତୁ ତାଙ୍କର ସେ ବିବାହ କରିଥିଲେ, ଦେବବ୍ରତଙ୍କର ମା ହେଉଛନ୍ତି ଗଙ୍ଗା, ଗଙ୍ଗାଦେବୀ, ଗଙ୍ଗାଦେବୀଙ୍କୁ ସେ ବିବାହ କରିଥିଲେ ଶାନ୍ତନୁ। ସବୁ ପୁଅଙ୍କୁ ଭସେଇ ଦଉଥିଲେ ନଦୀରେ, ଏବଂ ସେଇ ସେଇ କଣ୍ଡିସନ କରି ବିବାହ କରିଥିଲେ ଭୀଷ୍ମଦେବ, ଏ କ'ଣ ଶାନ୍ତନୁଙ୍କୁ। ତେଣୁ ଏ ଭୀଷ୍ମ ଯେତେବେଳେ କନିଷ୍ଠ ପୁତ୍ର ହେଇଥିଲେ, ଯେଉଁ ପୁତ୍ର ହେଇଥିଲେ, ସେ ପୁତ୍ରକୁ ଯେତେବେଳେ ଭସେଇବା ପାଇଁ ଯାଉଥିଲେ, ସେତେବେଳେ ସେ ମନା କରିଦେଲେ, ନା ସବୁକୁ ଭସେଇ ଦେଲେ, ଏଇଟା ଭସା ନା ଆକୁ। ତେଣୁ ସେ ଦେଇକି ପଳେଇଗଲେ ଗଙ୍ଗାଦେବୀ। ହଁ ପ୍ରକୃତରେ ଏମାନେ ସବୁ ଅଷ୍ଟ ବସୁ ଥିଲେ, ଅଷ୍ଟ ବସୁ ମାନେ ବସୁନାଙ୍କ ପାବକ ସାସ୍ମି ଭଗବତ ଗୀତାରେ କୁହାଯାଉଛି। ବସୁ ମାନେ ହେଉଛନ୍ତି କ'ଣ ବିଜୁଳି, ବିଜୁଳି ଆଲୋକ ତାଙ୍କର ରହିଛି ବିଜୁଳି, ବସୁନ ପାବକ ହେଉଛି ବିଦ୍ୟୁତ ପାବକ। ତେଣୁ ଏମାନେ ଅଭିଶପ୍ତ ହେଇଥିଲେ, ତେଣୁ ଏଇଠି ଗଙ୍ଗାଦେବୀଙ୍କ ଦ୍ୱାରା ସେମାନେ ସବୁ ଉଦ୍ଧାର ପ୍ରାପ୍ତ ହେଲେ, ଭୀଷ୍ମଦେବ ରହିଯାଇଥିଲେ। ତେଣୁ ଭୀଷ୍ମଦେବ ଇଏ ଗଲା, ତାପରେ ସେ ଚାଲିଗଲା ପରେ ଇଏ ଶାନ୍ତନୁ, ଏ ଯେଉଁ ସତ୍ୟବତୀ ରହିଛନ୍ତି, ସତ୍ୟବତୀଙ୍କ ପ୍ରତି ଆକର୍ଷିତ ହେଇଥିଲେ। ସତ୍ୟବତୀ ଜଣେ ଯଦିଓ ମତ୍ସ୍ୟ କନ୍ୟା, ଜଣେ ଧୀବର କୂଳରେ ଜାହାତ ହେଇଛନ୍ତି, କିନ୍ତୁ ସେ ଭଗବାନଙ୍କର ବ୍ୟବସ୍ଥାରେ ପରାଶର ମୁନି ତାଙ୍କ ପ୍ରତି ଆକର୍ଷିତ ହେଇଥିଲେ। ପରାଶର ମୁନି କେତେ ଉନ୍ନତ ସ୍ଥିର, ସିଏ କି ରହି ଭଗବାନଙ୍କର ସଂଜ୍ଞା ଦେଇଥିଲେ, ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ ଯଶସ୍ୟ ଶ୍ରେୟ ଜ୍ଞାନ ବୈରାଗ୍ୟ ସନ୍ନାମ ଇତି ଭଗବାନା, ଭଗବାନ ଶବ୍ଦର ଅର୍ଥ ସେ ଦେଇଥିଲେ ପରାଶର ମୁନି। ତେଣୁ ସେଇ ପରାଶର ମୁନି ଏଇ ସତ୍ୟବତୀଙ୍କ ପ୍ରତି ଆକର୍ଷିତ ହେଇଥିଲେ। ସେ ବିବାହିତ ହେଇନଥିଲେ, ମତ୍ସ୍ୟକନ୍ୟା ଥିଲେ, ଶରୀରରୁ ମତ୍ସ୍ୟ ଗନ୍ଧ ଆସୁଥିଲା। କିନ୍ତୁ ସେ ଏଇଭଳି ଭାବରେ ଭଗବାନ ବ୍ୟବସ୍ଥାରେ ବ୍ୟାସଦେବ ପୁତ୍ର ତାଙ୍କର ଯାହାତ ହେବେ, ସେଇଥିପାଇଁ ଏଇ ବ୍ୟବସ୍ଥାଟି ହେଇଥିଲା। ତେଣୁ ବ୍ୟାସଦେବ ହେଉଛନ୍ତି ତାଙ୍କର ପୁତ୍ର, ପ୍ରଥମ ପୁତ୍ର ହେଉଛନ୍ତି ସତ୍ୟବତୀଙ୍କର ଅବିବାହିତ ସମୟରେ ଏଇ ପୁତ୍ରକୁ ସେ ପ୍ରାପ୍ତ ହେଇଥିଲେ। କିନ୍ତୁ ସେ ଯେଉଁ ବ୍ୟାସ ପରାଶର ମୁନିଙ୍କ ସଙ୍ଗ କରିଥିଲେ, ସେଥିପାଇଁ ତାଙ୍କର ଶରୀରରେ ଗୋଟେ ଦିବ୍ୟ ସୁବାସ ଆସୁଥିଲା, ଦିବ୍ୟ ସୁବାସ ଆସୁଥିଲା, ଯେଉଁ ସୁବାସ ପ୍ରତି ବହୁତ ଦୂରରୁ ଜଣେ ଆକର୍ଷିତ ହେଇ, ମାନେ ସୁବାସିତ ହେଇକି ସେ ଯେଉଁ ରହିଛି ସ୍ଥାନ ସୁନ୍ଦର ଭାବରେ ସୁବାସିତ ହେଇଯାଏ। ତେଣୁ ସେଥିପାଇଁ ଇଏ ମଧ୍ୟ ଯେଉଁ ରହିଛନ୍ତି ଶାନ୍ତନୁ, ସିଏ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହେଇଥିଲେ। ତେଣୁ ଯାହା ବି ହଉ, ଏଇଭଳି ଭାବରେ ଦେବବ୍ରତ ସେ ପ୍ରତିଜ୍ଞା କଲେ, ନା ମୁଁ ବିବାହ କରିବି ନାହିଁ, ବହୁତ କଥା ରହିଛି ଆପଣମାନେ ଜାଣନ୍ତୁ, ମୁଁ ଆହୁରି ତ କହିବି ନାହିଁ। ତେଣୁ ସେ ବିବାହ କରିଥିଲେ ସତ୍ୟବତୀଙ୍କୁ ଶାନ୍ତନୁ। ସତ୍ୟବତୀଙ୍କର ପୁତ୍ର ହେଉଛନ୍ତି ବିଚିତ୍ର ବୀର୍ଯ୍ୟ, ଏବଂ ଆଉ ଜଣେ ହେଉଛନ୍ତି କ'ଣ ଗନ୍ଧର୍ବଙ୍କ ନାମ ଥିଲା ଚିତ୍ରାଙ୍ଗଦ, ଚିତ୍ରାଙ୍ଗଦ। ଚିତ୍ରାଙ୍ଗଦ ତ ମୃତ୍ୟୁବରଣ କଲେ ଗନ୍ଧର୍ବ ମାନଙ୍କ ସହିତ ଯୁଦ୍ଧ କରିକିରି, ଏ ବିଚିତ୍ର ବୀର୍ଯ୍ୟ ବିବାହ କରିଥିଲେ। ଦୁଇ ଜଣ ତିନି ଜଣ କନ୍ୟାଙ୍କୁ ଆଣିଥିଲେ ଭୀଷ୍ମ ନିଜେ ଯାଇକିରି, ଏ କାଶୀରାଜଙ୍କର ତିନି ଜଣ କନ୍ୟା, ଅମ୍ବା, ଅମ୍ବିକା, ଅମ୍ବାଳିକା। କିନ୍ତୁ ଅମ୍ବା ଚାହୁଁଥିଲେ ଆଉ ଜଣଙ୍କୁ ବିବାହ କରିବା ପାଇଁ, ଏ ଭୀଷ୍ମଦେବ ସ୍ୱୟଂପୁର ତାଙ୍କୁ ଆଣିଲେ। ତେଣୁ ସେ କହିଲେ, ମୁଁ ଜଣଙ୍କୁ ବିବାହ କରିବା ପାଇଁ ଚାହୁଁଛି। ତେଣୁ ଭୀଷ୍ମଦେବ କହିଲେ ଠିକ୍ ଅଛି, ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ବିବାହ କଲେ ବିଚିତ୍ର ବୀର୍ଯ୍ୟ। ଅମ୍ବାକୁ ଯେତେବେଳେ ସେ ରାଜା ପାଖକୁ ନେଲେ, ସେ ରାଜା କହିଲେ, ନା ତମକୁ ସେ ଭୀଷ୍ମ ଛୁଇଁ ଦେଇଛନ୍ତି, ମୁଁ ତମକୁ ବିବାହ କରିପାରିବି ନାହିଁ। ତେଣୁ ଏଇଭଳି ଭାବରେ ଭୀଷ୍ମ ମଧ୍ୟ ବିବାହ କଲେନି କି ସେ ବିବାହ କଲେନି, ଏଇଭଳି ଭାବରେ ବହୁତ କଥା ରହିଛି ତା ଭିତରେ, ତେଣୁ ସେ କଥା ଆମେ କହିବା ନାହିଁ। ଯେ ଅମ୍ବିକା ଏବଂ ଅମ୍ବାଳିକା, ଆଙ୍କର ଅମ୍ବିକା ଅମ୍ବିକାଙ୍କର ପୁତ୍ର ହେଉଛନ୍ତି ଧୃତରାଷ୍ଟ୍ର, ପ୍ରଥମ ପୁତ୍ର ବ୍ୟାସଦେବ ସଙ୍ଗ କରିକିରି ପୁତ୍ର ଜାହାତ ହେଇଥିଲେ। ୟାଙ୍କର କୌଣସି ପୁତ୍ର ଜାହାତ ହେଇନଥିଲେ, ବିଚିତ୍ର ବୀଜଙ୍କର ଯୋଉ ପୁତ୍ର ଜାହାତ ହେଇନଥିଲେ ସେ ମୃତ୍ୟୁବରଣ କରିଥିଲେ। ତେଣୁ ଅମ୍ବିକାଙ୍କର ସଙ୍ଗ କରିକି ବ୍ୟାସଦେବ ଭଗବାନ ବ୍ୟାସଦେବ ଏଇ ପୁତ୍ର ଜାହାତ ହେଇଥିଲେ ଧୃତରାଷ୍ଟ୍ର ଜ୍ୟେଷ୍ଠ ପୁତ୍ର। କିନ୍ତୁ ଅମ୍ବିକା ଯେତେବେଳେ ସଙ୍ଗ କରୁଥିଲେ ବ୍ୟାସଦେବଙ୍କର, ମହାନ ତେଜସ୍ୱୀ ଋଷି ତାଙ୍କୁ ଦେଖିକିରି ତାଙ୍କର ଆଖି ବୁଜି ହେଇଗଲା। କିନ୍ତୁ ସୂର୍ଯ୍ୟର ପ୍ରଖର କିରଣ ଦେଖିଲେ ଆମେ ଆଖି ଖୋଲିପାରିବା ନାହିଁ, ବନ୍ଦ ହେଇଯିବ, ସେଇଭଳି ଭାବରେ ଅବସ୍ଥା ହେଇଥିଲା। ତେଣୁ ତାଙ୍କର ପୁତ୍ର ଯାହାତ ହେଲେ ଅନ୍ଧ, ଯଦିଓ ଜ୍ୟେଷ୍ଠ ପୁତ୍ର କିନ୍ତୁ ଅନ୍ଧ। କିନ୍ତୁ ତାପରେ ପୁଣି ସତ୍ୟବତୀ କହିଲେ, ବ୍ୟାସଦେବଙ୍କୁ କହିଲେ, ନା ତମେ ଆଉ ଗୋଟେ ପୁତ୍ର ସନ୍ତାନ ଦିଅ। ତେଣୁ ଅମ୍ବାଳିକା ଆସିଲେ, ଅମ୍ବାଳିକାକୁ ଆସି ଯଦିଓ ଅମ୍ବାଳିକା ଚକ୍ଷୁ ବୁଝିନଥିଲେ, କିନ୍ତୁ ଯେଉଁ ତାଙ୍କର ତେଜରେ ଇଏ ପାଣ୍ଡୁ ହେଇଯାଇଥିଲେ, ଶ୍ୱେତ ମାନେ କ'ଣ ଫେଲ ହେଇଯାଇଥିଲେ, ଧୂସର ହେଇଯାଇଥିଲେ, ସେଇଥିପାଇଁ ତାଙ୍କର ପୁତ୍ର ହେଲେ ପାଣ୍ଡୁ। କିନ୍ତୁ ବହୁତ ପ୍ରତାପଶାଳୀ ରାଜା, ସମଗ୍ର ପୃଥିବୀକୁ ଜୟ କରିଥିଲେ ପାଣ୍ଡୁ। ପାଣ୍ଡୁଙ୍କର ପୁତ୍ର ହେଉଛନ୍ତି ଯୁଧିଷ୍ଠିର ମହାରାଜ, ଏବଂ ଧୃତରାଷ୍ଟ୍ରଙ୍କ ପୁତ୍ର ହେଉଛନ୍ତି କିଏ, ଇଏ ହେଉଛନ୍ତି କୌରବ, ପାଞ୍ଚ ଶହେ ପୁଅ, ଦୁର୍ଯ୍ୟୋଧନ ଇତ୍ୟାଦି ଶହେ ପୁତ୍ର। କନ୍ୟାଙ୍କର ନା ଧୃତରାଷ୍ଟ୍ରଙ୍କର ନା ପୁତ୍ର, ଶହେ ପୁତ୍ର, ଶହେ ପୁତ୍ର ଆଉ ଗୋଟେ କନ୍ୟା ଦୁଶୁଳା, ସବୁ ଦୁ। କିନ୍ତୁ ଯୁଧିଷ୍ଠିର ମହାରାଜ ତାଙ୍କୁ ଦୁଃଶାସନ କହନ୍ତି ନାହିଁ, ସୁଶାସନ କହନ୍ତି ତାଙ୍କୁ। ଦୁଃଶାସନ ଯୋଉ ରହିଛନ୍ତି, ଏ ସରି ଦୁର୍ଯ୍ୟୋଧନକୁ ସୁଯୋଧନ ବୋଲି କହନ୍ତି, ସୁଯୋଧନ ବୋଲି କହନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି। ଅନ୍ୟ ସମସ୍ତେ ଦୁର୍ଯ୍ୟୋଧନ, ତାଙ୍କ ନାଁ ଥିଲା ଦୁର୍ଯ୍ୟୋଧନ, କିନ୍ତୁ ଇଏ ଯୁଧିଷ୍ଠିର ମହାରାଜ ତାଙ୍କୁ ଡାକୁଥିଲେ ସୁଯୋଧନ। ଏସବୁ କଥା ଅଛି। ତେଣୁ ଏ କାହିଁକି ଆସିଲା ନା ଏଇଭଳି ଭାବରେ ଯାହାର ଗୁଣ ଅଛି, ଯୁଧିଷ୍ଠିର ମହାରାଜଙ୍କ ଏଭଳି ଗୁଣ ଥିଲା, ସମସ୍ତ ଯୋଉ କ'ଣ ହସ୍ତିନାପୁରବାସୀମାନେ ସମସ୍ତେ ଯୁଧିଷ୍ଠିର ମହାରାଜଙ୍କ ପ୍ରତି ଆକର୍ଷିତ ହେଉଥିଲେ। ତେଣୁ ସେ ଚାହୁଁଥିଲେ ଇଏ ଆମର ଯୁବରାଜ ହୁଅନ୍ତୁ, କିନ୍ତୁ ଧୃତରାଷ୍ଟ୍ର ଚାହୁଁଥିଲେ ମୋ ପୁଅ ହଉ ଯୁବରାଜ। ଏଇଭଳି ଭାବରେ ସବୁ ପୁତ୍ର ମାନେ ପ୍ରାଣ ହରେଇଲେ। ବହୁତ ବଡ଼ କଥା ମହାଭାରତ, ଛୋଟିଆ କଥା ମହାଭାରତ, ଲକ୍ଷେ ଶ୍ଳୋକ ମହାଭାରତରେ, ଲକ୍ଷେ ଶ୍ଳୋକ ନାହିଁ, 60 ଲକ୍ଷ ଶ୍ଳୋକ ଅଛନ୍ତି। ହଁ, ମହାଭାରତରେ 60 ଲକ୍ଷ ଶ୍ଳୋକ ଅଛନ୍ତି। ମହାଭାରତ ବ୍ୟାସଦେବ ରଚନା କଲେ, ରଚନା କରିକି ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ଯେଉଁମାନେ ଉନ୍ନତ ନୁହନ୍ତି, ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁମାନ, ଏମାନଙ୍କ ପାଇଁ ମହାଭାରତ ରଚନା କରାଗଲା। ସବୁ ଶାସ୍ତ୍ରର ଯେଉଁ ରହିଛି ତାରକୁ ନେଇକି, ତାର ଅର୍ଥକୁ ନେଇକିରି ବିଭିନ୍ନ ଆଖ୍ୟାନ ମାନଙ୍କ ମାଧ୍ୟମରେ ସେଟା ବର୍ଣ୍ଣନା କରାଯିବ। ତେଣୁ ଗଣେଶଙ୍କୁ ସେ ପ୍ରାର୍ଥନା କଲେ ବ୍ୟାସଦେବ। ଗଣେଶ ହେଉଛନ୍ତି ଲେଖିବାରେ ବହୁତ ଇଏ, ରେକର୍ଡ ବ୍ରେକ୍ କରିଛନ୍ତି ସିଏ, ଏତେ ସ୍ପିଡ଼ରେ ଲେଖିପାରିବେ ସିଏ। ତେଣୁ ଗଣେଶ ଆସିଲେ, ଗଣେଶ ଆସିଲେ ଗୋଟିଏ ସର୍ତ୍ତରେ, କ'ଣ ନା ମୋର ଲେଖନୀ ବନ୍ଦ ହବ ନାହିଁ, ମୋର ଲେଖନୀ ଯଦି ବନ୍ଦ ହେଇଯିବ ମୁଁ ଆଉ କାହାକୁ ଲେଖିବି ନାହିଁ। ବ୍ୟାସଦେବ କହିଲେ, ଠିକ୍ ଅଛି, ଆପଣ ଲେଖନ୍ତୁ, ଲେଖନୀ ବନ୍ଦ ହବ ନାହିଁ, ମୋର କଥା ଚାଲିବ, କିନ୍ତୁ ଆପଣ ଲେଖିଲା ପୂର୍ବରୁ ଟିକେ ଚିନ୍ତା କରି ଲେଖିବେ କ'ଣ ଲେଖୁଛନ୍ତି, ତାର ଅର୍ଥ ବୁଝିକି ଲେଖିବେ। ତେଣୁ ବ୍ୟାସଦେବ ଏଭଳି ଭାବରେ କୁଟ, ତାକୁ କୁହାଯାଏ ବ୍ୟାସକୁଟ, 18,800 ବ୍ୟାସକୁଟ ରହିଛି। ରଚନା କରି ଚାଲୁଛନ୍ତି, ସେ ଲେଖି ଚାଲୁଛନ୍ତି, 60 ଲକ୍ଷ ଶ୍ଳୋକ ହେଇଗଲେ, 60 ଲକ୍ଷ। ତେଣୁ ଆସିଲେ ଦେବତା ମାନେ, ଆସି କହିଲେ, ପ୍ରଭୁ ଆମକୁ କିଛି ଦେବେନି, ଖାଲି ମନୁଷ୍ୟମାନଙ୍କୁ ଦେବେ, ନା ନିଅ ଅଧା ନିଅ। 30 ଲକ୍ଷ ତାଙ୍କୁ ଦେଲେ। ତାପରେ ଗନ୍ଧର୍ବ ଆସିଲେ, ପ୍ରଭୁ ଆମକୁ କିଛି ଦେବେନି, ନା ନିଅ 15 ଲକ୍ଷ ନିଅ। ଏଇଭଳି ଭାବରେ ତାପରେ ପିତୃଲୋକର ଆସିଲେ, ସେମାନଙ୍କୁ ତ 14 ଲକ୍ଷ ଦେଲେ, ମନୁଷ୍ୟମାନଙ୍କ ପାଇଁ ଲକ୍ଷେ ରହିଲା ଶ୍ଳୋକ। ଇତି ଶ୍ରୀମଦ ମହାଭାରତ ଶତସହସ୍ରାଂ, ଆମେ କାଲି ଆଲୋଚନା କଲେ ଶତସହସ୍ରାଂ ଲକ୍ଷେ ଶ୍ଳୋକରୁ ଏଇ ଭଗବତ ଗୀତାରେ 700 ଶ୍ଳୋକ ରହିଛନ୍ତି। ଏ ଯୋଉ ରହିଛି ଏ କଥା କାହିଁକି ଆସିଲା, ବ୍ୟାସଦେବ ଯୋଉ ରଚନା କଲେ ବୀର୍ଯ୍ୟ ଗୁଣ ଶ୍ରିୟ ଏଇଭଳି ଭାବରେ ଏସବୁ କଥା ରହିଛି। ତେଣୁ ଶ୍ରିୟ କହିଲେ ସବୁ ଐଶ୍ୱର୍ଯ୍ୟ, ଗୋଟିଏ ଗୋଟିଏ ଐଶ୍ୱର୍ଯ୍ୟ ଯାହା ପାଖରେ ଅଛି ସମସ୍ତେ ଆକର୍ଷିତ ହୁଅନ୍ତି। ଆଉ ଭଗବାନ ପାଖରେ ସବୁ ଐଶ୍ୱର୍ଯ୍ୟ ଅଛି, କିନ୍ତୁ କାହିଁକି ଲୋକ ଆକର୍ଷିତ ହେଉନାହାନ୍ତି, ଇଏ ଗୋଟେ ପ୍ରଶ୍ନ। କାହିଁକି ହେଉନାହାନ୍ତି, କାହିଁକି ହେଉନାହାନ୍ତି, ଗୋଟିଏ ଗୋଟିଏ ଐଶ୍ୱର୍ଯ୍ୟ ଯାହା ପାଖରେ ଅଛି ଏତେ ଲୋକ ଆକର୍ଷିତ ହେଇଯାଉଛନ୍ତି, ତାହେଲେ ଭଗବାନ ପାଖରେ ଷଡ଼ୈଶ୍ୱର୍ଯ୍ୟ ରହିଛନ୍ତି, ସିଏ ପୂର୍ଣ୍ଣ, କାହା ପାଖରେ ପୂର୍ଣ୍ଣ ନାହିଁ, ଯେକୌଣସି ଗୋଟିଏ ଗୋଟିଏ ଐଶ୍ୱର୍ଯ୍ୟ ମଧ୍ୟ ପୂର୍ଣ୍ଣ ନାହିଁ, ସବୁ ଅପୂର୍ଣ୍ଣ। ଭଗବାନ ହେଉଛନ୍ତି ପୂର୍ଣ୍ଣ, ଛଅଟି ଐଶ୍ୱର୍ଯ୍ୟରେ ଆଉ କିଛି ଐଶ୍ୱର୍ଯ୍ୟ ନାହିଁ, ଛଅଟା ବାଦ ଆଉ କିଛି ନାହିଁ, ଛଅଟି ଐଶ୍ୱର୍ଯ୍ୟ ସମୁଦାୟ, ଛଅଟି ଐଶ୍ୱର୍ଯ୍ୟ ରହିଛି ଏବଂ ସେ ଫୁଲ୍ ପୂର୍ଣ୍ଣ, କିନ୍ତୁ ତଥାପି ଲୋକ କାହିଁକି ଆକର୍ଷିତ ହେଉନାହାନ୍ତି। ଦେଖୁଛନ୍ତି, ଏଇଟା ଶୁଣୁଛନ୍ତି, ଆଉ କଣ ସମସ୍ତେ କଣ ଦେଖୁଛନ୍ତି, ଭଗବାନ ରୁକ୍ମିଣୀ କଣ ଦେଖୁଥିଲେ, ଉପସୃତ କଥାରୁ ଆସିଲା, ଏଇଟା ଶୁଣୁଥିଲେ ସିଏ, ଶୁଣିକିରି ଆକର୍ଷିତ ହେଇଥିଲେ। ସମସ୍ତେ ତ ଖାଲି ଦେଖିଲେ ଯାହା ଆକର୍ଷିତ ହେବେ, ତାହେଲେ ଶୁଣିଲେ ମଧ୍ୟ ଆକର୍ଷିତ ହେବେ। ଅମିତାଭ ବଚ୍ଚନଙ୍କୁ କଣ ସମସ୍ତେ ଦେଖୁଛନ୍ତି ଯାଇକିରି, ଆଉ ସେ ଫିଲ୍ମ ଦେଖା ହଉଛି, ଯାହା ବି ହଉ, ଏଇଭଳି ଭାବରେ ସମସ୍ତେ କେତେ ଜଣ ଶୁଣିକିରି ମଧ୍ୟ ଆକର୍ଷିତ ହୁଅନ୍ତି, ନ ଦେଖିଲେ ମଧ୍ୟ ଶୁଣିକିରି ଆକର୍ଷିତ ହୁଅନ୍ତି, ଏଇଭଳି ଭାବ ଗୁଣ ରହିଛି। ତାହେଲେ କାହିଁକି ଆକର୍ଷିତ ହେଉନାହାନ୍ତି ଲୋକମାନେ, ଏ ପ୍ରଶ୍ନଟା ଆସିବ, କିଏ କହିପାରିବେ? ଭଗବତ ଗୀତାରେ ଭଗବାନ ତାର ଉତ୍ତର ଦେଇଛନ୍ତି ନା, ସେଇଟା କଣ ପ୍ରକାଶ ନ ତେଣୁ କଣ ହେଲା, ପ୍ରକାଶ ନହେଲେ ତ କହିଛନ୍ତି ନା, ସେ ଖବର ମାନେ ପ୍ରକାଶ ନହେଲେ ଦେଖା ନଦେଲେ ମଧ୍ୟ ସେ ତ ଖବର ତାଙ୍କର ବିଷୟରେ ଆମେ ଶୁଣଉଛନ୍ତି, ସେ ପ୍ରକାଶ ନହେଲେ କଣ ଶୁଣୁଛନ୍ତି, ସେ ଅନ୍ୟମାନେ ଶୁଣୁଛନ୍ତି, ତାହେଲେ କାହିଁକି ଆକର୍ଷିତ ହଉନାହାନ୍ତି। ଚାରି ପ୍ରକାର ବ୍ୟକ୍ତି ଏମାନେ ସବୁ ଭଗବାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ, ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ବହୁତ ଜ୍ଞାନ ଆଶ୍ରମାଶ୍ରିତା। ଏ ଯୋଉ ପାପୀ ବ୍ୟକ୍ତି ଏମାନେ ସବୁ ଭଗବାନ କେତେ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ସେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଶରଣରେ ଯାଆନ୍ତି ନାହିଁ, ଆକର୍ଷିତ ହୁଅନ୍ତି ନାହିଁ। ଯେମିତି ଚୁମ୍ବକ, ଲୁହାଟା ଚୁମ୍ବକକୁ ଆକର୍ଷଣ କରେ କିନ୍ତୁ, ବା ଚୁମ୍ବକ ଲୁହାକୁ ଆକର୍ଷଣ କରେ କିନ୍ତୁ ଲୁହାରେ ଯଦି କଳଙ୍କି ଲାଗିଯାଇଥିବ ତାହେଲେ ଆଉ ଆକର୍ଷଣ ହେଇପାରିବ ନାହିଁ। ସେଇଭଳି ଭାବରେ ପାପୀ ବ୍ୟକ୍ତିମାନେ ଯେ ସାଙ୍ଗୁ ଅନ୍ତର୍ଗତ ପାପମ ଜନାନାଂ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱ ନିର୍ମୁକ୍ତ ଭଜନ୍ତି ମାଂ ଦୃଢ଼ପ୍ରତା। ଯେଉଁମାନଙ୍କର ପାପ କର୍ମର ଫଳ ସରିନାହିଁ ଏବଂ ପୁଣ୍ୟକର୍ମର ଫଳ ଆରମ୍ଭ ହେଇନାହିଁ ସେମାନେ ଦୃଢ଼ ଭାବରେ ଭଗବାନ ଭଜନ କରିପାରିବେ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି। କିଏ କିଏ? ଚତୁର୍ବିଧା ଭଜନ୍ତି ମାନ ଜନା ସୁକୃତି ଅର୍ଜୁନ ଆର୍ଥ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରଦର୍ଶବ। ଏଇ ଚାରି ପ୍ରକାର ବ୍ୟକ୍ତି ଆର୍ଥ ଯେ ବିପଦରେ ପଡ଼ିକିରି ଭଗବାନଙ୍କୁ ଶରଣରେ ଯାଉଛନ୍ତି ମାନେ ସେମାନେ ସବୁ ସୁକୃତିବାନ ପୁରୁଷ, ପୁଣ୍ୟବାନ ବ୍ୟକ୍ତି। ଏବଂ ଜିଜ୍ଞାସୁ ଯେ ଜାଣିବା ପାଇଁ ଚାହୁଁଛନ୍ତି, ଜିଜ୍ଞାସୁ ମନୁଷ୍ୟ ଜନ୍ମ ଆରମ୍ଭ ହେଉଛି ମାନେ ତାଙ୍କର ସେଇଠୁ ଆରମ୍ଭ ବୋଲି କୁହାଯିବ, ଯେଉଁମାନଙ୍କର ବ୍ରହ୍ମ ଜିଜ୍ଞାସା ହେଉଛି, ଅଥାହତ ବ୍ରହ୍ମ ଜିଜ୍ଞାସା। ଅଧିକାଂଶ ଲୋକଙ୍କର ବ୍ରହ୍ମ ଜିଜ୍ଞାସା ହେଉନାହିଁ, ଅର୍ଥ ଯାହାର ଅର୍ଥ ମଧ୍ୟ ଦରକାର ସେମାନେ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହେବେ, କାରଣ ସବୁ ଅର୍ଥ ତାଙ୍କ ପାଖରେ ରହିଛି। ଏବଂ ଜ୍ଞାନୀମାନେ ମଧ୍ୟ ଯେଉଁମାନେ ଅତ୍ୟନ୍ତ ବହୁତ ବିଦ୍ୱାନ ବ୍ୟକ୍ତି ଜ୍ଞାନୀ, ସେମାନେ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି। ବହୁ ନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସ୍ୱରମ ଇତି ସ ମହାତ୍ମା ସୁଦୁର୍ଲଭ। ଏ ମହାତ୍ମା ବହୁତ ଦୁର୍ଲଭ, ଖାଲି ଦୁର୍ଲଭ ନୁହଁ, ବହୁତ ଦୁର୍ଲଭ। ବହୁ ଜନ ବିତି ଯାଉଛି ସେ ଜ୍ଞାନୀକୁ ଜାଣିବା ପାଇଁ ଯେ ଭଗବାନ ବାସୁଦେବ ହେଉଛନ୍ତି ସବୁକିଛି। ଆମର ବହୁତ ଜ୍ଞାନୀ ଅଛନ୍ତି କିନ୍ତୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହେଇଯାଇଛି, ତେଣୁ ସେ ଜାଣିପାରୁନାହାନ୍ତି ଯେ ବାସୁଦେବ ହେଉଛନ୍ତି ସବୁକିଛି ବୋଲି, ବାସୁଦେବ ସର୍ବମିତି। ତେଣୁ ଯେଉଁମାନେ ଶ୍ରେଷ୍ଠ ଜ୍ଞାନୀ ସେଇମାନେ ଯିଏ ଭଗବାନଙ୍କର ବାସୁଦେବ, ବାସୁଦେବଙ୍କର ଶରଣରେ ଯାଉଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଅନନ୍ତ ଗୁଣ ରହିଛି, ସୁନ୍ଦର ମଧ୍ୟ ଭଗବାନଙ୍କୁ କୃଷ୍ଣଙ୍କ ସହିତ ରୂପରେ କେହି ସମାନ ହେଇପାରିବେ ନାହିଁ। ଭଗବାନଙ୍କ ରୂପ ଏଭଳି ଚାରୋଟି ଗୁଣ ଭଗବାନଙ୍କୁ ରହିଛି, ସେଇଟା ହେଉଛି ଭଗବାନଙ୍କର ଅନ୍ୟ ଯେତେ ଅବତାର ଅଛନ୍ତି ତାଙ୍କଠାରୁ ଶ୍ରେଷ୍ଠ ହେଉଛନ୍ତି କୃଷ୍ଣ, ସେଇଥିପାଇଁ ସେଇ ଦୃଷ୍ଟିରୁ। ତେଣୁ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା। ଭକ୍ତିର ସ୍ୱାମୀ ସୁନ୍ଦରେ ଏଇଟା ବର୍ଣ୍ଣନା କରିଛନ୍ତି ରୂପ ଗୋସ୍ୱାମୀ ଚାରୋଟି କ'ଣ କ'ଣ ସେ ହଁ ରୂପମାଧୁରୀ ବେଣୁମାଧୁରୀ ଲୀଳା ମାଧୁରୀ ଏବଂ ପ୍ରେମ ମାଧୁରୀ ଏଇ ଚାରୋଟି ହେଉଛି ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ ରୂପ ଭଗବାନ ତ୍ରିଭଙ୍ଗ ଲଳିତ ଭଗବାନ ଆଉ କେହି ତ୍ରିଭଙ୍ଗ ଲଳିତ ନୁହନ୍ତି ସେ ଭଗବାନ ସମସ୍ତେ ସିଧା ସିଧାସଳଖ ସବୁ କିନ୍ତୁ ଭଗବାନଙ୍କର ରୋଗ ବକ୍ର ରୋଗ ରହିଛି ସିଧା ହେଇପାରୁନାହାନ୍ତି ସେ ଅନ୍ୟ ବକ୍ର ବ୍ୟକ୍ତିମାନଙ୍କୁ ସିଧା କରିଦେଉଛନ୍ତି କିନ୍ତୁ ନିଜେ ସିଧା ହେଇପାରୁନାହାନ୍ତି ଭଗବାନ ଯୋଉ ଯାଇଥିଲେ ମଥୁରା ଲୀଳାରେ ଶୁଣୁଥିଲେ ଆମେ ଖୁବ୍ ଯାହାକୁ ତ୍ରିବକ୍ରା ଥିଲା ସିଏ ମଧ୍ୟ ତ୍ରିବକ୍ରା ଥିଲା ଭଗବାନ ମଧ୍ୟ ତ୍ରିବକ୍ର ରହିଛନ୍ତି ନିଜେ ତ୍ରିବକ୍ର ରହିକିରି ସେ ତ୍ରିବକ୍ରାକୁ ସଡ଼କ କରିଦେଲେ କିନ୍ତୁ ନିଜର ରୋଗକୁ ଭଲ କରିପାରୁନାହାନ୍ତି ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର ଭଗବାନଙ୍କର ଏତେ ସୌନ୍ଦର୍ଯ୍ୟ ରହିଛି ଯେ ସେ ସୌନ୍ଦର୍ଯ୍ୟର ବାହାରରେ ଭଗବାନ ବଙ୍କା ହେଇଯାଇଛନ୍ତି ଆଙ୍କ ବିହାରୀ ଭଗବାନ ବଙ୍କା ହେଇଯାଇଛନ୍ତି ଏବଂ ତିନୋଟି ସ୍ଥାନରେ ଆମେ ଏଇଠି ରହିଛନ୍ତି ଏଇଠି ବଙ୍କା ତ୍ରିଭଙ୍ଗ ଲଳିତଙ୍କ ଭଗବାନ ଏବଂ ଆଚାର୍ଯ୍ୟମାନେ କୁହନ୍ତି ଏଇ ତିନୋଟି ଯୋଉ ରହିଛି ଭଗବାନ ବକ୍ର ସେଇଟା ହେଉଛି ତିନୋଟି ତତ୍ଵ ବେଦର ତିନୋଟି ତତ୍ଵକୁ ସେ ପ୍ରକାଶ କରୁଛନ୍ତି କ'ଣ କ'ଣ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ତିନୋଟି ତତ୍ଵ କ'ଣ କ'ଣ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ କ'ଣ ସେ ଜିନିଷ ହଁ ନା ସଚ୍ଚିଦାନନ୍ଦ ଭଗବାନ ଶରୀର ସଚ୍ଚିଦାନନ୍ଦ ଶରୀର ହେଲେ ମଧ୍ୟ ତ୍ରିବକ୍ର କାହିଁକି ନା ଏଇ ଯୋଉ ସମ୍ବନ୍ଧ ଭୌତିକ ଜଗତରେ ସମସ୍ତେ ସମ୍ବନ୍ଧ ଖୋଜୁଛନ୍ତି କିନ୍ତୁ ଭଗବାନଙ୍କ ସହିତ ସମ୍ବନ୍ଧ ଜାଣିନାହାନ୍ତି ପ୍ରକୃତ ଆମର ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ ଇଏ ଗୋଟେ ତତ୍ଵ ଏଇ ସମ୍ବନ୍ଧ ଜାଣିଲେ ସମ୍ବନ୍ଧରେ ସମ୍ବନ୍ଧିତ ହେବା ପାଇଁ ଉପାୟ ହେଉଛି ଅଭିଧେୟ ଭକ୍ତି ବିଭିନ୍ନ ପ୍ରକାର ଉପାୟ ରହିଛି ଜ୍ଞାନ ଯୋଗ ଇତ୍ୟାଦି କିନ୍ତୁ ପ୍ରକୃତ ଭଗବାନଙ୍କର ଭକ୍ତି କରିବା ପାଇଁ ଯେଉଁ ଉପାୟ ହେଉଛି ସେଇଟା ହେଉଛି ଭକ୍ତି ସେଇଟା ହେଉଛି ଅଭିଧେୟ ଏବଂ କୃଷ୍ଣ ସହିତ ଏଇଭଳି ଭାବରେ ସମ୍ବନ୍ଧର ଆଦାନ ପ୍ରଦାନ ହେଲେ ଭାବର ଆଦାନ ପ୍ରଦାନ ହେଲେ ଅନ୍ତିମ ଫଳ ହେଉଛି କୃଷ୍ଣ ପ୍ରେମ ପ୍ରୟୋଜନ ପ୍ରୟୋଜନ ସେ ହେଉଛି ପ୍ରୟୋଜନ ଏଇଟା ହେଉଛି ଆମର ଆବଶ୍ୟକତା ପ୍ରୟୋଜନ କୃଷ୍ଣ ପ୍ରେମ ପ୍ରୟୋଜନ ତିନୋଟି ତତ୍ଵ ଭଗବାନ ତିନୋଟି ସ୍ଥାନରେ ବକ୍ରମାନେ ଏଇ ତିନୋଟି ତତ୍ଵକୁ ପ୍ରକାଶ କରୁଛନ୍ତି ତେଣୁ ସେଇ ଭଗବାନଙ୍କର ରୂପ ବୀର୍ଯ୍ୟ ଗୁଣ ଶ୍ରେୟ ଶ୍ରେୟ ହେଲା ଐଶ୍ୱର୍ଯ୍ୟ ଧନ ଧନ ସମ୍ପତ୍ତି ଇତ୍ୟାଦି ଏସବୁ ଶୁଣିକିରି ରୂପ ବୀର୍ଯ୍ୟ ଗୁଣ ଶ୍ରେୟ ଭଗବାନଙ୍କର ଆହୁରି ଛଅଟା ଜିନିଷ ରହିଲା ଦୁଇଟା ଆଉ ଜିନିଷ ରହିଲା ଏଇଟା କୁହାଗଲା ନାହିଁ ଖାଲି କୁହାଗଲା ରୂପ ରୂପ ଗୁଣ ଏ ଗୁଣ ଗୁଣଟା ଗୁଣଟା ଭଗବାନଙ୍କର ଗୁଣ ଛଡ଼ୈଶ୍ୱର୍ଯ୍ୟରେ ସେ ଗୁଣଟା ବର୍ଣ୍ଣନା କରାଯାଉ ନାହିଁ ଯଦିଓ ସେଇଟା ଅଲଗା ପ୍ରକାର ଗୁଣଟା ଅଲଗା ରହିଛି ଷଡ଼ୈଶ୍ୱର୍ଯ୍ୟ ହେଉଛି କ'ଣ କ'ଣ ନା ଐଶ୍ୱର୍ଯ୍ୟ ବୋଇଲେ ଧନ ବୀର୍ଯ୍ୟ ଏଠି ବୀର୍ଯ୍ୟ କଥା କୁହାଗଲା ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ ଯଶ ଭଗବାନ ଯଶ ରହିଛି ଯଶ ଥିବାରୁ ଭଗବାନ ଗୁଣଗାନ କରାଯାଉଛି ତାକୁ ସେ ଶୁଣିଲେ ଏବଂ ଶ୍ରିୟ ଏଠି ଶ୍ରିୟ ରହିଛି ସୌନ୍ଦର୍ଯ୍ୟ ବା ଏଠି ଶ୍ରିୟର ଅର୍ଥ ହେଉଛି ଲକ୍ଷ୍ମୀ ଐଶ୍ୱର୍ଯ୍ୟ ଆଉ ରୂପର ଅର୍ଥ ହେଉଛି ଶ୍ରିୟ ବା ସୌନ୍ଦର୍ଯ୍ୟ ତେଣୁ ଆଉ ରହିଲା ଜ୍ଞାନ ବୈରାଗ୍ୟ ଏଇ ଛଅଟି ଭଗବାନଙ୍କର ଐଶ୍ୱର୍ଯ୍ୟ ରହିଛି ତେଣୁ ଏଇଭଳି ଭାବରେ ଇଏ ଏଇ ଚାରୋଟି ପ୍ରତି ଆକର୍ଷିତ ହେଇଗଲେ ଭଗବାନଙ୍କର ରୂପ ଏତେ ସୁନ୍ଦର ରୂପ ରହିଛି ଭଗବାନଙ୍କୁ ଶ୍ୟାମ ସୁନ୍ଦର ଭଗବାନ ଶ୍ୟାମ ସୁନ୍ଦର ବେଣୁ କଣ ତମର ବିନ୍ଦ ଦଳାୟ ତାକ୍ଷ୍ୟଂ ବରାବତଂ ସମାସିତା ମୁନ୍ଦ ସୁନ୍ଦରାଙ୍ଗଂ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭଂ ଗୋବିନ୍ଦମାଦି ପୁରୁଷଂ ତମହଂ ଗଜାମି ଭଗବାନଙ୍କ ରୂପ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି ଭଗବାନ ରୂପ ସେତେ କେହି ସମାନ ହେଇପାରିବେ ନାହିଁ ବେଣୁ ଭଗବାନ ବେଣୁକୁ ଆଦାନ କରୁଛନ୍ତି ବେଣୁ କଣନ୍ତ ଅରବିନ୍ଦ ଦଳାୟ ତାକ୍ଷ୍ୟଂ ଭଗବାନଙ୍କର ଯେଉଁ ଚକ୍ଷୁ ରହିଛି କମଳ ଲୋଚନ ସେଇଟାକୁ ସେ କମଳ ଲୋଚନକୁ ଦେଖୁଛନ୍ତି ବିଭିନ୍ନ ସ୍ଥାନ ଦେଖୁଛନ୍ତି ଈକ୍ଷଣ କରୁଛନ୍ତି ଦଳାୟ ତାକ୍ଷ୍ୟଂ ବରାହାବତମ ମୟୂର ପିଛକୁ ପୁଛି ଖୋଜିଛନ୍ତି ମସ୍ତକରେ ବରାହାବତମ ସମାସିତା ମୁଦ सम्यक रूपे आसित आसित वर्ण कला वर्णर जो अम्बुद रही भार भगवान रूप महाशिव बुंद सुंदर अंगम बहुत सुंदर अंग भगवान कर एवं कंदर्प कोटि कमनीय विशेष सोभम गोटे कंदर्प रूप से पुरुष स्त्री आकर्षित हो जाऊँगी भगवान कोटि कंदर्प रूप कोटि कंदर्प जो समानता नुह कोटि कंदर्प को धिकार करते भगवान रूप यह रूप भगवान कर जो मैंने कवि मैने भगवान रूप को वर्णना करते सुंदर रूप भगवान रही वर्णना कले रूप केवल शेष हम ना ये रूप भगवान कर से भाई भाव में भगवान को शक्ति रही शुणुले भगवान शक्ति छह दिन जो पुतना को छोषर विस्तार से तार तार जो कालकूट विष बोल के आसला से स्तन को पान कर भगवान हत्या करदे एवं ये हूँ भगवान ओष्ठर ओष्ठर बल प्रदर्शन कर ओष्ठर बल ओष्ठर बल जो तीन मास शकटासुर को ओल्टई विराट बड़ शकट थिला ये हूँ भगवान अंग्रीर बल भगवान पादरे एत बड़ रही तीन मास शिशु तीन मास शिशु विराट बड़ शकट को ओल्टई दे ऊपर सब थिला सब रस सब थिला बा क्षीर इत्यादि सब रही ओल्टई दे भगवान तीन मास बालक छोट पा से भाई भाव में भगवान हस्तर बल रही सात सात वर्ष मासरे भगवान धारण करते तृतीयारु नवमी कार्तिक शुक्ल तृतीयारु नवमी सात दिन धरिक भगवान धारण कले वाम हस्तर कालिया अंगुठी एवं कते जन कहते कालिया अंगुठी मतलब लगे ना नख रही भगवान कालिया अंगुठी जो नख रही से नखरे नख उपर गोवर्धन धार हो निरकर है नर नारी राधे श्याम 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 नख उपर भगवान धारण कले गोवर्धन को ये विराट सात गोसर रही जो हाइट्रे भगवान सात दिन रे सात वर्ष रे सात दिन दिन राति चबीश घंटा यही भाव भगवान धारण कर गोटे हाथ को एपट सेपट कले ना दशम स्कंद चबीश अध्याय रु सतैश अध्याय ये चारोटी अध्याय लीलाटी वर्णना करें भावे एक अध्याय सरला आरंभ करवा कारण यही मसला तेनालीटी वर्णना करवा समय यही भाव धारण कले गोटे पाद एपट सेपट हेले ना पाद को जो भाई भाव ठिया ठिया दंडा मान होते से दंडा मान हाथ को मध्य एपट सेपट कले ना गोटे हाथ कन्स्टाट रही धारण कर भगवान वीर्य शक्ति ये रही से भाव गोटे दृष्टांत भगवान जिते बड़े दंतर अग्रे पृथ्वी को धारण करते शक्ति रही भगवान चिंता करना धरणी धारा कौन सीटा बहसी कौन से बसती दर्शन शिखरी धरणी तब लग्न से दर्शन शिखरे भगवान जो दर्शन कह जो दंतराज रही दंतर दंतर अग्रे भगवान धारण करदे पृथ्वी को ये भगवान शक्ति दंतर शक्ति भगवान कर कौन कह भगवान शक्ति विषय रही भगवान शक्ति तेणु यही भाव गुण भगवान गुण कहले तो अनेक गुण रही भगवान गुण शेष हो ना अनंत देव गुण गान कर गायन गुणान दस शतान आदिदेव आदिदेव जे कि दस शह एक हजार मुख रही आनंद रही अनंत देव पृथ्वी को धारण करके ये समग्र विश्व को धारण करके भगवान गुण गान कर शेष अधुना भी समस्ती ना से पार ये पर्यंत शेष हो पार ना भगवान गुण जो अनंत देव धारण करते विश्व को से कहले प्रभु मुते दिन धारण करी भगवान कहले तेमे जो मोर गुण तो गान कर सब गोटे मुख रु शहे मुख रु हजार मुखर भगवान गुण गान कर बहुत जगत आरंभ रु गुण गान कर तेणु ये पर्यटन मत से भगवान कहले तुम जो मोर गुण शेष करदब तुम गीत सरीज से मुझे अन्य व्यवस्था करदेवी ତେଣୁ ସେ ତ ଗୁଣ ଶେଷ ହଉନାହିଁ ଆଉ ଆଉ କ'ଣ ସରିଲେ ସିନା ଆଉ ଜଣେ ଆଉ ଜଣେ ଯିବେ ଏଇଭଳି ଭାବରେ କୁହାଯାଏ ଭଗବାନ ଗୁଣ ଏଇଭଳି ରହିଛି ଅନନ୍ତ ଗୁଣ ଶେଷ ହେଇପାରିବ ନାହିଁ ଭଗବାନ ଗୁଣ ଅନନ୍ତ ଗୁଣ ଭଗବାନ ଦୟା ଭଗବାନ କୃପା ଇତ୍ୟାଦି ଅନେକ ଗୁଣ ରହିଛି ଶରଣଂ ବ୍ରଜେମ ଇଏ ଗୋଟେ ଗୁଣ ଭଗବାନଙ୍କ ଦୟା କିଭଳି ଦୟା ନିଶ୍ଚିତ ତାଙ୍କୁ ମାରିବାକୁ ଆସିଥିଲା ତାଙ୍କୁ ତାଙ୍କ ମାଙ୍କର ଗତି ପ୍ରଦାନ କଲେ ହଉ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି ଏଇଟା ସୁଖଦେବ ଗୋସ୍ୱାମୀ ଯିଏକି ଧ୍ୟାନ କରୁଥିଲେ ଭଗବାନଙ୍କର ମାଙ୍କର ଗର୍ଭରେ ବହୁତ ବର୍ଷ 12 ବର୍ଷ କାଳ ରହିଯାଇଥିଲେ ଆଉ ବାହାରିଲେ ତ ସାଙ୍ଗେ ସାଙ୍ଗେ ଚାଲିଲେ ପର୍ବତ ଯା ଆଉ ରହିଲେ ନାହିଁ କୌଣସି କର୍ମ ଜାତ କର୍ମ କିଛି ଗ୍ରହଣ କଲେ ନାହିଁ ଯୋଉ ଜାତ କର୍ମ ସବୁ ରହିଛି କିଛି ଗ୍ରହଣ କଲେ ନାହିଁ ଚାଲିଲେ ଏବଂ ବସି ଭଗବାନଙ୍କ ବ୍ରହ୍ମ ଚିନ୍ତନ କରୁଥିଲେ କିନ୍ତୁ ଯେତେବେଳେ ଏଇ କେତୋଟି ଶ୍ଳୋକ ଶୁଣିଲେ ଭାଗବତଙ୍କର ନିଜକୁ ଧିକାର କଲେ ଧିକ୍ ମେ ମତି ମୋର ମତିକୁ ଧିକ୍ ମୁଁ କାହିଁକି ଏତେ ସମୟ ମୋର ବୃଥା ନଷ୍ଟ କରିଦେଲି ବ୍ରହ୍ମଚିନ୍ତନ କରିକିରି ଏତେ ସୁନ୍ଦର ରୂପ ରହିଛନ୍ତି ଏତେ ଦୟା ତାଙ୍କର ରହିଛି କଣ ବା ଦୟାଳୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା ଏଇଭଳି ଭାବରେ ଯେତେବେଳେ ଶୁଣିଲେ ଏବଂ ସେଥିମଧ୍ୟ ଭଗବାନଙ୍କ ରୂପ ରହିଛି ଗୋଟେ ବର୍ଣ୍ଣନା କରାଯାଇଛି ରାପିଡମ୍ ଭଗବାନ ରୂପ ଏତେ ସୁନ୍ଦର ରୂପ ରହିଛି ବିଭିନ୍ନ ସ୍ଥାନରେ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି ତେଣୁ ଏଇଟାକୁ ଶୁଣିଲେ ଇଏ କିଏ ରୁକ୍ମିଣୀ ରାଣୀ ମାନେ ରାଜକନ୍ୟା ତେଣୁ ଏତେ ଐଶ୍ୱର୍ଯ୍ୟ ରହିଛି ଐଶ୍ୱର୍ଯ୍ୟ ଥିଲେ କ'ଣ ହବ ଐଶ୍ୱର୍ଯ୍ୟ ଯାହା ପାଖରେ ରହିଛି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କର ଭାଇମାନେ କିଏ ଗଲେ କି ଭଗବାନଙ୍କ ଶରଣରେ ଯାହାର ଐଶ୍ୱର୍ଯ୍ୟ ରହିଛି ସେ ଭଗବାନଙ୍କ ଶରଣରେ ଯିବେ ନାହିଁ ଏତେ ସହଜରେ ଏହା ପୂର୍ବରୁ ଆମେ ବର୍ଣ୍ଣନା କରୁଥିଲେ ଏଇଟା ବର୍ଣ୍ଣନା କରାଯାଇଛି ଭଗବାନ ନିଜେ କହିଛନ୍ତି ଯେଉଁମାନଙ୍କର ବହୁତ ଧନ ରହିଛି ସେମାନେ ଧନ ଗର୍ଭରେ ଧନ କ'ଣ କ'ଣ ସିଏ କୁତିଦେବୀ କହିଲେ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏ ବହୁତ ଉଚ୍ଚ କୂଳରେ ଜାତ ହେଇଛନ୍ତି ରାଜାଙ୍କର କନ୍ୟା ଖାଲି କ୍ଷେତ୍ର ନୁହଁ ରାଜା ରାଜାଙ୍କର କନ୍ୟା ଜନ୍ମ ଐଶ୍ୱର୍ଯ୍ୟ ସେଇଭଳି ଭାବେ ରୁକ୍ମିଣୀ ଖାଲି କୁହାଯାଉଛି ସବୁ ରୁକ୍ମିଣୀ ସବୁ ସୁବର୍ଣ୍ଣ ସୁବର୍ଣ୍ଣର କଥା ସବୁ ରହିଛି କେତେ ଐଶ୍ୱର୍ଯ୍ୟ ଏଇଥିରୁ ଆମେ ଜାଣିବା ତାଙ୍କ ନାମରୁ ଜଣାପଡ଼ୁଛି ରୁକ୍ମିଣୀ ଖାଲି ସୁବର୍ଣ୍ଣ ଛାଇ ହେଇକି ରହିଛି ଐଶ୍ୱର୍ଯ୍ୟ ଶ୍ରୁତ ବହୁତ ପାଠ ପଢ଼ିଛନ୍ତି ଶାସ୍ତ୍ର ଶୁଣି ଜାଣିଛନ୍ତି ସବୁ ଏବଂ ଶ୍ରୀ ସୌନ୍ଦର୍ଯ୍ୟ ତାଙ୍କର ମଧ୍ୟ ବହୁତ ସୌନ୍ଦର୍ଯ୍ୟ ରହିଛି ଭଗବାନ ମଧ୍ୟ ଆକର୍ଷିତ ହେଇଯିବ ତାଙ୍କର ଶୁଣିକିରି ଯେମିତି ଇଏ ରୁକ୍ମିଣୀ ଯେମିତି ଆକର୍ଷିତ ହେଉଛନ୍ତି ଭଗବାନ ପ୍ରତି ଭଗବାନ ମଧ୍ୟ ରୁକ୍ମିଣୀଙ୍କର ସୌନ୍ଦର୍ଯ୍ୟ ଶୁଣିକିରି ଆକର୍ଷିତ ହେଇଯାଇଛନ୍ତି ଏସବୁ କଥା ଆସିବ ଯାହାଙ୍କର ରହିଛି ସୌନ୍ଦର୍ଯ୍ୟ ରହିଛି ଏସବୁ ଚାରିଆଡ଼େ ପ୍ରଚାରିତ ହେଇଯିବ ଏତେ ସୁନ୍ଦରୀ ରହିଛନ୍ତି ସୁନ୍ଦରୀ ରହିଛନ୍ତି ବହୁତ ପ୍ରଚାରିତ ହେଇଯିବ ସେଟା ଚାରିଆଡ଼େ ତେଣୁ ରୁକ୍ମିଣୀ ସେଇଭଳି ଭାବରେ ଏତେ ସୌନ୍ଦର୍ଯ୍ୟବତୀ ଥିଲେ ସୁନ୍ଦରୀ ଥିଲେ ଭଗବାନ ଶୁଣିକି ମଧ୍ୟ ତାଙ୍କର ମନ ଆକର୍ଷିତ ହେଇଯାଇଥିଲା ଜଣେ ଜଣକୁ ଭଲ ପାଉଛି ମାନେ ଭଲ ପାଇବାଟା ଏକତରଫା ନୁହଁ ଏ ବହୁତ ଦଦାତି ପ୍ରତି ଗୁଣାତି ଜଣେ ଭଗବାନ ଭଲ ପାଉଛନ୍ତି ମାନେ ଭଗବାନ ତାଙ୍କୁ ଭଲ ପାଇବେ ନାହିଁ ଇଏ ଅଛି ତତ୍ତ୍ୱ ହଉଛି ଏଇଟା ତେଣୁ ଏଇଭଳି ଭାବରେ ରୂପ ବୀର୍ଯ୍ୟ ଗୁଣ ଶ୍ରୀୟ ଭଗବାନଙ୍କ ସୌନ୍ଦର୍ଯ୍ୟ ରହିଛି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କ ଐଶ୍ୱର୍ଯ୍ୟ ଏଇଭଳି ଭାବରେ ଦ୍ୱାରକାରେ 16,108 ରାଣୀଙ୍କ ପାଇଁ 16,108 ମହଲ ଇଏ ହେଉଛି ଦ୍ୱାରକାର ଐଶ୍ୱର୍ଯ୍ୟ ବହୁତ ବର୍ଣ୍ଣନା କରାଯାଇଛି ଦ୍ୱାରକା ଐଶ୍ୱର୍ଯ୍ୟ ଏଭଳି ରହିଛି ଭଗବାନଙ୍କ ଯୋଉ ସଭାଗୃହ ରହିଛି ସେଠି ଦ୍ୱାରକାରେ ସେ ସଭାଗୃହରେ ଯେ ପ୍ରବେଶ କରିଯିବ ତାକୁ ଆଉ ଭୋକ ଲାଗିବ ନାହିଁ କି ଶୋଷ ଲାଗିବ ନାହିଁ କି ବାର୍ଦ୍ଧକ୍ୟ ଅନୁଭୂତ ହବ ନାହିଁ କି ମୃତ୍ୟୁ ବରଣ କରିବ ନାହିଁ କି କୌଣସି ଚିନ୍ତା ଆସିବ ନାହିଁ କୌଣସି ନାଦି ବ୍ୟାଧି କିଛି ରହିବ ନାହିଁ ଭଗବାନଙ୍କର ଦ୍ୱାରକାର ଯୋଉ ରହିଛି ସଭାଗୃହ ଏସବୁ ଆସିବ ଏ ଲୀଳା ସବୁ ବର୍ଣ୍ଣନା କରାଯିବ 52ରୁ 90 ଅଧ୍ୟାୟ ପର୍ଯ୍ୟନ୍ତ 39 ଅଧ୍ୟାୟରେ ଏଇ ଦ୍ୱାରକା ଲୀଳା ସବୁ ବର୍ଣ୍ଣନା କରାଯିବ କେତେ କ'ଣ ରହିଛି ଦ୍ୱାରକା ଲୀଳା ଭଗବାନଙ୍କର ଏଇଭଳି ଭାବରେ ଐଶ୍ୱର୍ଯ୍ୟ ରହିଛି ଅନେକ ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର ଐଶ୍ୱର୍ଯ୍ୟ ଐଶ୍ୱର୍ଯ୍ୟ ସାଧାରଣତଃ କୁହାଯାଏ ଧନୁକୁ କୁହାଯାଏ ତେଣୁ ଧନ ଭଗବାନଙ୍କ ଧନ କ'ଣ କହିବା ଭଗବାନ ତେଣୁ ଦ୍ୱାରକା ସବୁ କ'ଣ ସବୁ ସ୍ଫଟିକରେ ସବୁ ତିଆରି ହେଇଛି ଆ ପୂର୍ବରୁ ବର୍ଣ୍ଣନା କରାଯାଉଥିଲା ଦ୍ୱାରକା ନଗରୀ ବିଷୟରେ ସଂକ୍ଷେପରେ କିଛି ବର୍ଣ୍ଣନା କରାଯାଇଛି, ଦ୍ୱାରକା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏନି, ଅନ୍ୟ ବିଭିନ୍ନ ଶାସ୍ତ୍ର ମାନଙ୍କରେ ସେସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଦ୍ୱାରକାର ଯେଉଁ ଐଶ୍ୱର୍ଯ୍ୟ ରହିଛି ଭଗବାନ ସବୁ ଐଶ୍ୱର୍ଯ୍ୟ ତାଙ୍କୁ, ଯାହା ଯେତେ ବଡ଼ ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତି ହୁଅନ୍ତୁ ତାଙ୍କର ସେ ଐଶ୍ୱର୍ଯ୍ୟ ସେ କେଉଁଠୁ ପାଇଛନ୍ତି, ସେ ଭଗବାନ ଠାରୁ ପ୍ରାପ୍ତ ହେଇଛନ୍ତି ଐଶ୍ୱର୍ଯ୍ୟ। ଆମର ଯେଉଁ କିଛି ଐଶ୍ୱର୍ଯ୍ୟ ରହିଛି ସେ ଭଗବାନ ହିଁ ପ୍ରଦାନ କରିଛନ୍ତି, କାରଣ ଭଗବାନ ହେଉଛନ୍ତି ସବୁ ଐଶ୍ୱର୍ଯ୍ୟ ମାଲିକ ପୂର୍ଣ୍ଣ ସିଏ, ତାଙ୍କଠାରୁ ଆମେ କିଛି କିଛି ପାଉଛେ, ଭଗବାନ ଦେଇଛନ୍ତି କିଛି ନିଅ ତମେ ଐଶ୍ୱର୍ଯ୍ୟ। ଆମର ଯେ ସବୁଠାରୁ ଧନୀ ବ୍ୟକ୍ତି, ମଝିରେ କିଛି ଦିନ କିଛି ବର୍ଷ ତଳେ ବିଲ୍ ଗେଟ୍ ଜଣେ ଥିଲେ, ୱାର୍ଲଡ ରିଚେଷ୍ଟ ପର୍ସନ୍ ବୋଲି ଥିଲା କୁହାଯାଉଥିଲା, ସବୁବେଳେ ଚେଞ୍ଜ ହେଉଛି, ପରିବର୍ତ୍ତନ ହେଇଯାଉଛି। ତେଣୁ ସିଏ ମଧ୍ୟ ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି, ଆମେ ଶୁଣୁଥିଲେ ଏ ଯେଉଁ ଆମର ସିଏ ଯେଉଁ କିଏ ଥିଲେ ଅମ୍ବାନୀ, ମୁକେଶ ଅମ୍ବାନୀ, ସେ ତାଙ୍କ ବୋହୂଙ୍କୁ ଦେଇଥିଲେ ଗୋଟେ ସୁନାର କାର, ଏତେ ଐଶ୍ୱର୍ଯ୍ୟ ତାଙ୍କର ଅଛି। କିନ୍ତୁ ଏଇ ଯେଉଁ ଐଶ୍ୱର୍ଯ୍ୟ, ଏସବୁ ଐଶ୍ୱର୍ଯ୍ୟର ତାଙ୍କର କିଛି କାଣିଚାଏ, ଭଗବାନଙ୍କ ଐଶ୍ୱର୍ଯ୍ୟର କାଣିଚାଏ ସେମାନେ ପ୍ରାପ୍ତ ହେଇଛନ୍ତି। କିନ୍ତୁ ଭଗବାନ ହେଉଛନ୍ତି ସବୁକିଛି ଐଶ୍ୱର୍ଯ୍ୟ ରହିଛି ତାଙ୍କ ପାଖରେ, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏଥିରେ ଯେଉଁମାନଙ୍କର ରହିଛି ସେମାନେ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ, କାରଣ ତାଙ୍କ ଗର୍ବ ହେଇଯାଇଥାଏ, ମୋର ସବୁ ଅଛି ମୁଁ କାହିଁକି ଭଗବାନ ପାଖକୁ ଯିବି। କିନ୍ତୁ ରୁକ୍ମିଣୀଙ୍କର ସବୁ ଆଭିଜାତ୍ୟ ଥିଲେ ମଧ୍ୟ କିନ୍ତୁ ତଥାପି ସେ ଭଗବାନଙ୍କର କଥା ଶୁଣିକିରି, ଭଗବାନ ବିଷୟ ଶୁଣିକିରି ସେ ଭଗବାନ ପ୍ରତି ଆକର୍ଷିତ ହେଇଛନ୍ତି। ଏବଂ ଯେହେତୁ ରୁକ୍ମିଣୀ ଭଗବାନ ପ୍ରତି ଆକର୍ଷିତ ହେଉଛନ୍ତି, ସେଇଭଳିଆ ଭଗବାନ ମଧ୍ୟ ରୁକ୍ମିଣୀ ପ୍ରତି ଆକର୍ଷିତ ହେଇଛନ୍ତି। ଏ ଭଗବାନଙ୍କର ଇଏ ହେଉଛି ଭଗବତା ବା ଭଗବାନଙ୍କର ଇଏ ଗୋଟେ ଗୁଣ ଯେ ଯିଏ ଯଥାମାନ ପ୍ରବଦ୍ୟନ୍ତେ ତାଙ୍କ ସତ୍ୟ ଭଜାମ୍ୟମ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣରେ ଯିବେ ଭଗବାନ ତାକୁ ସେଇଭଳି ଭାବରେ ପୁରସ୍କୃତ କରିବେ। ଏଣେ ଭଗବାନଙ୍କୁ ଚାହୁଁଛନ୍ତି ମାନେ ସେ ମଧ୍ୟ ଭଗବାନ ତାଙ୍କୁ ଚାହିଁବେ। ଇଏ ହେଉଛି ଭଲ ପାଇବାର ଏଇ ଛଅଟି ଗୁଣ ରହିଛି, ଭଲ ପାଇବାର ଛଅଟି ରହିଛି କ'ଣ, ଦଦାତି ପ୍ରତି ଗୁଣାତି, ଆମେ କିଛି ଦଉଛେ ଏବଂ ସେ ମଧ୍ୟ ପ୍ରଦାନ କରିବେ କିଛି ତା ବଦଳରେ। ଭୁଙ୍କ୍ତେ ବୋଝେଇତେ ସହିବ, ଭଗବାନଙ୍କୁ ଭୋଜନ ଆମେ ଲଗେଇଦେଲେ ଭଗବାନ ଆମକୁ ଦେବେ, ପ୍ରଦାନ କରିବେ ଭୁଙ୍କ୍ତେ ବୋଝେଇତ। ଏବଂ ଗୁହେ ମହାକାଦି ପୃଚ୍ଛତି, ଆମର ଗୁହ ଜିନିଷକୁ ଆମେ ତାଙ୍କୁ କହୁଛେ, ଭଗବାନ ମଧ୍ୟ କହିବେ ତାଙ୍କର କଥା କହିବେ। ଏଇଭଳି ଭାବରେ ଭଗବାନ ଭକ୍ତର ଭକ୍ତିରେ ଆଦାନ ପ୍ରଦାନ ହୁଏ, ପୂର୍ଣ୍ଣ ଭାବରେ ଭକ୍ତିରେ ସେଟା ଭଗବାନଙ୍କୁ ଜଣେ ଆସ୍ୱାଦନ କରେ, ଭକ୍ତ ଆସ୍ୱାଦନ କରେ ଭଗବାନଙ୍କର ଏଇସବୁ ରହିଛି ଗୁଣ ସବୁ ରହିଛି। ତେଣୁ ଗୃହାଗତେଇ ଘିଅମାନା, ଗୃହାଗତେଇ ଯେଉଁମାନେ ଗୃହକୁ ଆସନ୍ତି, ଗୃହକୁ ଆସନ୍ତି ମାନେ ସାଧୁମାନେ ସବୁ ଯିବେ ସେଠିକି, ଆଉ କିଏ ଅନ୍ୟମାନେ କିଏ ଯିଏ ସାଧୁମାନେ ଭଗବାନଙ୍କ ବିଷୟରେ କହିବେ ନା, ଆଉ କିଏ ଜାଣିଛନ୍ତି କହିବେ, ଅସାଧୁମାନେ କ'ଣ କହିବେ ଭଗବାନଙ୍କ ବିଷୟରେ, ଆମେ ଅସାଧୁମାନଙ୍କଠୁ ଶୁଣିଲେ ଭଗବାନ ବିଷୟରେ କ'ଣ ଶୁଣିବା। ସାଧୁମାନେ ଭଗବାନଙ୍କୁ ଗୁଣଗାନ କରନ୍ତି, ଭଗବାନଙ୍କର ଗୁଣ ତାଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ମହାତ୍ମା ମହାନ ପାର୍ଥ ଦୈବୀ ପ୍ରକୃତି ମା ସୀତା ଭଜନ୍ତି ଅନ୍ୟମାନେ ସ୍ୱଜ୍ଞାନ୍ତ ଭୂତାଦିମବ୍ୟମ, ଭଗବାନଙ୍କ ସେମାନେ ସବୁବେଳେ ଭଜନ କରୁଥାନ୍ତି ମହାତ୍ମା, ସେମାନେ ସାଧୁ ମହାତ୍ମା ସେମାନେ ତ୍ରିଗୁଣ ଭିତରେ ନଥାନ୍ତି, ତ୍ରିଗୁଣର ଉର୍ଦ୍ଧ୍ୱରେ। ତେଣୁ ତାଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ବିଷୟରେ ଗୁଣଗାନ କରିବେ, ତାଙ୍କର ବିଷୟରେ କଥା ଚର୍ଚ୍ଚା ଚାଲିଥିବ ତାଙ୍କର ଭଗବାନ କଥା। ତେଣୁ ସେଇଭଳି ଭାବରେ ଗୃହାଗତେଇ ନାରଦ ଇତ୍ୟାଦି ସବୁ ମୁନିମାନେ ସାଧୁ ମହାଜନମାନେ ସବୁ ଯେଉଁ ଆସନ୍ତି ଗୃହାଗତେଇ ଘିଅମାନାସ୍ତମ, ସେମାନେ ସବୁ ଗୁଣଗାନ କରନ୍ତି ଗୃହାଗତେଇ ଘିଅମାନ, ତାଙ୍କର ଭଗବାନଙ୍କ ଗୁଣଗାନ ତମ କହିଲେ ସେଇ କୃଷ୍ଣ, ତମ ମେନେ ସଦୃଶପତିମ, ତେଣୁ ଆଙ୍କୁ ତାଙ୍କ କହିଲେ ସେ କୃଷ୍ଣଙ୍କର ତାଙ୍କ ବିଷୟରେ ଗୁଣ ଶୁଣିକି ଉପଶ୍ରୁତ୍ୱ, ଏଠି ରହିଗଲା ନା ଉପଶ୍ରୁତ୍ୱ, ଏଇଭଳି ଭାବରେ ଶୁଣିକିରି ଶୁଣିବା ମଧ୍ୟ ସମସ୍ତେ କିଏ କାନରେ ପୁରେଇକି ବାହାର କରିଦେଇପାରନ୍ତି, କିନ୍ତୁ ଇଏ ଠିକ୍ ଭାବରେ ଶ୍ରବଣ କରୁଥିଲେ ଭଗବାନ କଥା, ଭଗବାନ କଥା ଶୁଣିଲେ ଜଣେ ଭଗବାନ ଭକ୍ତ ହେଇଯିବ। ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ, ଶ୍ରବଣ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଶ୍ରବଣ ନଅଟି ଅଙ୍ଗ ରହିଛି ଯେଉଁ ଭକ୍ତିର, ଏ ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି। ତେଣୁ ଇଏ କିଏ ରୁକ୍ମିଣୀ, ଏ ଶ୍ରବଣରୁ ଭଗବାନ ପ୍ରତି ଭକ୍ତି ଜାତ ହେଇଥିଲା, ଯଦି ଶ୍ରବଣ କରିନଥାନ୍ତେ ଭଗବାନ ବିଷୟରେ ତାହେଲେ ସିଏ ଏତେ ଆସିନଥାନ୍ତା, ଭଗବାନ ଭକ୍ତି ଆସିନଥାନ୍ତା। ଶ୍ରବଣ ଶ୍ରବଣ କହିଲେ ଶ୍ରବଣର ସୁଯୋଗ ମିଳିଲେ ମଧ୍ୟ କେତେଜଣ ସେ ବାଟ ଗ୍ରହଣ କରୁନାହାନ୍ତି। ଏଇ ଯେଉଁ କୁହାଗଲା ବିଦର୍ଭ ରାଜାଙ୍କର ଯେଉଁ ସାଧୁମାନେ ଆସିକି କଥା ଗାନ କରୁଥିଲେ, ଖାଲି କ'ଣ ସେଇଠି ଇଏ ଥିଲେ, ଖାଲି କ'ଣ ରୁକ୍ମିଣୀ ଥିଲେ, ତାଙ୍କ ଭାଇମାନଙ୍କର ନଥିଲେ କି ସେଠି, ସେମାନେ କାହିଁକି ଆକର୍ଷିତ ହେଉନଥିଲେ? ରୁକ୍ମିଣୀ କାହିଁକି ଆକର୍ଷିତ ହେଉନଥିଲା? ରୁକ୍ମିଣୀ କାହିଁକି ଆକର୍ଷିତ ହେଲା? ହଁ, ରୁକ୍ମିଣୀ କାହିଁକି ଆକର୍ଷିତ ହେଲା? କିଏ କହିପାରିବେ? ହଁ, ଶ୍ରବଣ ଠିକ ଭାବରେ କରିନାହାନ୍ତି। ଯେଉଁମାନେ ଶ୍ରବଣ ଠିକ ଭାବରେ କରିବେ ସେମାନେ ଏସବୁ ବୁଝିପାରିବେ। ଶ୍ରବଣର ବିଭିନ୍ନ ସ୍ତର ରହିଛି, ଶ୍ରବଣର ବିଭିନ୍ନ ସ୍ତର ରହିଛି। ତେଣୁ ଯେଉଁମାନେ ଠିକ ଭାବରେ ଶ୍ରବଣ କରିଥିବେ ସେମାନେ ଏଇଟା ବୁଝିପାରିବେ। ତାଙ୍କର କର୍ଣ୍ଣ ଭିତ ପ୍ରବେଶିକି ଭାଗବତ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କଥା କୁହାଯାଇଛି। ଶୁଣନ୍ତ ସୋତ, କ'ଣ ଥିଲା? ଶୁଣନ୍ତ ସୋଚେଷ୍ଟମ ଗୁଣନ୍ତ, ଶୁଣନ୍ତ ଶ୍ରଦ୍ଧାନ୍ୱିତମ ଗୁଣନ୍ତ ସୋଚେଷ୍ଟିତମ କାଳୀନ ନାହାତି ଦିଗ୍ଞାନ ଭଗବାନ ବିଶେଷ ହୃଦି। ଶୁଣନ୍ତ କ'ଣ ଶ୍ରଦ୍ଧାନ, ଶ୍ରଦ୍ଧାର ସହିତ ଶ୍ରବଣ କରିବାର ଅଛି। ଶ୍ରଦ୍ଧା କରି ବିଶ୍ୱାସ, ଏଇଭଳି ଭାବରେ ଶ୍ରବଣ କଲେ ଆସ୍ତେ ଆସ୍ତେ ଶ୍ରଦ୍ଧା ଆସିବ। ପ୍ରଭୁପାଦ ମହାରାଜ କହନ୍ତି, ଯେତେବେଳେ ସାଧୁ ମୁଖରୁ ଆମେ ଭଗବାନ କଥା ଶୁଣୁଛେ ସେତେବେଳେ ଆମର ଏଇ ବିଶ୍ୱାସ ଆସିବ, ବା ଶାସ୍ତ୍ରରେ ବିଶ୍ୱାସ ଆସିବ। ସାଧୁ ମୁଖରୁ ଯଦି ଆମେ କଥା ଶୁଣିବା ନାହିଁ ତାହେଲେ ଶାସ୍ତ୍ରରେ ବିଶ୍ୱାସ ଆସିବ ନାହିଁ। ଯେତେ ପଢ଼ିଲେ ବା ଯାହା କଲେ ମଧ୍ୟ ଆସିବ ନାହିଁ। ତେଣୁ ସାଧୁଙ୍କରୁ ଯେଉଁମାନେ କ'ଣ, ଯେଉଁମାନେ ଆଟେଣ୍ଟିଭଲି ଶ୍ରବଣ କରୁଛନ୍ତି ସେମାନେ ଶ୍ରଦ୍ଧା ଶୁଣନ୍ତ ଶ୍ରଦ୍ଧାନ୍ୱିତମ, ଶ୍ରଦ୍ଧାର ସହିତ ଯେଉଁମାନେ ଶ୍ରବଣ କରିବେ, ଏବଂ ଗୁଣନ୍ତ ସୁଚେଷ୍ଟିତମ, ଯାହା ଶୁଣିଥିଲେ ସେଟାକୁ ସ୍ମରଣ କରିବେ ବା ଗାନ କରିବେ, ଗୁଣନ କରିବେ, ଗୁଣଗୁଣ ହେବେ, ଏଇଭଳି ସେ ଗୀତକୁ ବା କଥାକୁ ଶୁଣିଲେ କ'ଣ ହବ ନା, କାଳୀନ ନାତି ଦୀର୍ଘଣ ଭଗବାନ ବିଶେଷ ହୃଦି, ଭଗବାନ ତାଙ୍କ ହୃଦୟରେ ପ୍ରବେଶ କରିବେ। କାଳୀନ ନାତି ଦୀର୍ଘଣ, ବେଶୀ ଦୀର୍ଘ ଲାଗିବ ନାହିଁ, ଖୁବ୍ ଶୀଘ୍ର, ଖୁବ୍ ଶୀଘ୍ର ଭଗବାନ ତାଙ୍କ ହୃଦୟରେ ପ୍ରବେଶ କରିବେ। କେମିତି ପ୍ରବେଶ କରିବେ ନା, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, କର୍ଣ୍ଣରନ୍ଧ୍ର ଭଗବାନ ଦେଇଛନ୍ତି, ସେଇଥିପାଇଁ ଶୁଣିକିରି ଆମେ ଭଗବାନ ଭକ୍ତ ହବା। କିନ୍ତୁ କର୍ଣ୍ଣରନ୍ଧ୍ରରେ ଯଦି ଭଗବାନ କଥା ନ ଶୁଣିବା ତାହେଲେ ସେଇଟା ହଉଛି କି କର୍ଣ୍ଣ? ବିଲେବତ ପୁରୁକ୍ରମ ବିକ୍ରମ ଆଣ ଯେ ନ ଶୁଣନ୍ତ କର୍ଣ୍ଣପୁଟେ ନ ସର୍ପର ଗର୍ତ୍ତ, ସର୍ପର ଗର୍ତ୍ତ ନାହିଁ, ସେଟା ହଉଛି ମୂଷାର ଗର୍ତ୍ତ। କିନ୍ତୁ ମୂଷାର ଗର୍ତ୍ତରେ ସାପ ଯାଇକିରି ସେ ମୂଷାକୁ ଖାଇକି ସେଇଠି ରହେ। ତେଣୁ ସେଇଭଳି ଭାବରେ ଆମର କର୍ଣ୍ଣ ଯେଉଁ ଭଗବାନ ଦେଇଛନ୍ତି, ଏ କର୍ଣ୍ଣଟା ଯଦି ଭଗବାନ କଥା ନ ଶୁଣିଲା ତାହେଲେ ଏଇଟା ହଉଛି ସର୍ପର ଗର୍ତ୍ତ। ବିଲେବତ ପୁରୁକ୍ରମ ବିକ୍ରମ ନ ଶୁଣନ୍ତ କର୍ଣ୍ଣପୁଟେ ନରସ୍ୱ। ତେଣୁ ଏଇ କର୍ଣ୍ଣ ମାଧ୍ୟମରେ କ'ଣ କାଳୀନ ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, ଭଗବାନ କର୍ଣ୍ଣରନ୍ଧ୍ର ମାଧ୍ୟମରେ ପ୍ରବେଶ କରିବେ। କର୍ଣ୍ଣରନ୍ଧ୍ରେଣ ସ୍ୱାନଂ ଭାବସ୍ୱର ରୁଅମ, ଯାହାଙ୍କର ଯେଉଁଭଳି ଭାବରେ ଭାବ ରହିଛି ଭଗବାନଙ୍କ ସହିତ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସମସ୍ତଙ୍କର, ତେଣୁ ସେଇ ସମ୍ବନ୍ଧଟା ଜାଗ୍ରତ ହବ। ସ୍ୱାନଂ ଭାବସ୍ୱର ରୁଅମ, ତାଙ୍କ ହୃଦୟ ପଦ୍ମରେ ବା ହୃଦୟରେ ଭଗବାନ ବିରାଜମାନ କରିବେ। ସ୍ୱାନୁଭାବ ସ୍ୱର ଧୁନତି ଶ୍ୟାମଳମ କୃଷ୍ଣ, ତାଙ୍କ ହୃଦୟରେ ଯେଉଁ ମହିଳା ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ବଦମାଶ୍ଚର୍ଯ୍ୟ ଇତ୍ୟାଦି, ଭଗବାନ ସେଟାକୁ ସଫା କରିଦେବେ। ଧୁନତି ଶ୍ୟାମଳମ କୃଷ୍ଣ, କେମିତି ସଫା କରିବେ? ଶରୀରସ୍ୟ ଯଥା ଶରତ, ଶରତ ଋତୁ ବର୍ତ୍ତମାନ ଆସିଗଲା, ଏ ଶରତ ଋତୁର ବୃଷ୍ଟିରେ ଜଳ ସବୁ ସ୍ୱଚ୍ଛ ପବିତ୍ର ହେଇଯାଏ, ସ୍ୱଚ୍ଛ ହେଇଯାଏ। ହଁ, ବର୍ଷା ଋତୁରେ ଯେଭଳି ଭାବରେ ଗୋଳିଆ ହେଇକି ରହିଥାଏ, କିନ୍ତୁ ଶରତ ଋତୁର ବୃଷ୍ଟିରେ ସେ ଜଳ ସ୍ୱଚ୍ଛ ହେଇଯାଏ। ସେଇଭଳି ଭାବରେ ହୃଦୟ ତାଙ୍କର ଶୁଦ୍ଧ ହେଇଯିବ। ହଁ, ଏଇଭଳି ଭାବରେ ଧୌତାତ୍ମା ପୁରୁଷ କୃଷ୍ଣ ପାଦ ମୂଳ ନ ମୁଚନ୍ତି, ଯେଉଁମାନେ ଧୌତାତ୍ମା ତାଙ୍କର ଆତ୍ମା ଧୋଇ ହେଇଯାଇଛି, ଧୌତାତ୍ମା ସଫା ହେଇଯାଇଛି, ସେମାନେ ଭଗବାନ ପାଦ ପଦ୍ମକୁ କେବେ ତ୍ୟାଗ କରନ୍ତି ନାହିଁ। ପାଦମୂଳ ନ କିଭଳି ଭାବରେ ନା, ମୁକ୍ତ କ'ଣ ସର୍ବପରିକ୍ଲେଶ ପାନ୍ଥ ସ୍ୱଶରଣ ଯଥା, ଯେଉଁଭଳି ଭାବରେ ପାନ୍ଥ ବା ଯେଉଁମାନେ ଯାଉଛନ୍ତି ପର୍ଯ୍ୟଟନକାରୀ, ସେମାନେ ଯାଉ ବା ବିଜନେସ ଫିଜନେସ ସବୁ ଯେଉଁମାନେ କ'ଣ ଯାଉଛନ୍ତି, ବାହାରକୁ ଯାଉଛନ୍ତି, ବିଭିନ୍ନ ପ୍ରକାର କଷ୍ଟ ରହିଛି। ମୁକ୍ତ ସର୍ବପରିକ୍ଲେଶ, ସମସ୍ତ କ୍ଲେଶରୁ ଯିଏ ମୁକ୍ତ ହେଇଯାଏ ଯେତେବେଳେ ଫେରିକି ଆସେ, ସେତେବେଳେ ଯେତେବେଳେ ନିଜ ପାନ୍ଥ ସ୍ୱଶରଣ ଯଥା ନିଜର ଗୃହକୁ ଯେତେବେଳେ ଆସନ୍ତି, ସବୁ କଷ୍ଟରୁ ତାଙ୍କର ଚାଲିଯା କଷ୍ଟରୁ ମୁକ୍ତ ହେଇଯାଆନ୍ତି ସେମାନେ। ତେଣୁ ସେମାନେ ସେଇଭଳି ଭାବରେ ଆନନ୍ଦରେ ରୁହନ୍ତି, ସେମାନେ ଆଉ କଷ୍ଟ ସ୍ୱୀକାର କରନ୍ତି ନାହିଁ। ସେଇଭଳି ଭାବରେ ଭଗବାନ ପାଦପଦ୍ମକୁ ଯେଉଁମାନେ ଧାରଣ କରିଛନ୍ତି ବା ଗ୍ରହଣ କରିଛନ୍ତି କେବେ ହେଲେ ଛାଡ଼ନ୍ତି ନାହିଁ, ପାଦମୂଳ ନ ମୁଚନ୍ତି, ସେଇଟାକୁ ଉଦାହରଣ ଦିଆଯାଇଛି। ମୁକ୍ତ ସର୍ବପରିକ୍ଲେଶ ପାନ୍ଥ ସ୍ୱଶରଣ ଯଥା, ଯେଉଁଭଳି ଭାବରେ ପାନ୍ଥ ନିଜ ଶରଣ ବା ଯେଉଁଠି ତାର ଆଶ୍ରମ ରହିଛି ସେଇ ଯଦି ଗଲା ପରେ ସେ ଯଦି ଭାବରେ ଆନନ୍ଦିତ ହୁଏ, ସେଇଭଳି ଭାବରେ ଯିଏ ଭଗବାନ ପାଦପଦ୍ମରେ କ'ଣ ଆନନ୍ଦିତ ହେଉଛନ୍ତି, ସେ କେବେ ତାକୁ ତ୍ୟାଗ କରିବେ ନାହିଁ ଭଗବାନ ପାଦପଦ୍ମକୁ। ପାଦପଦ୍ମ ନ ମୁଞ୍ଚନ୍ତି, କେବେ ତ୍ୟାଗ କରିବେ ନାହିଁ। ତେଣୁ ଏଇ ଶ୍ଳୋକର ଭାଷାରେ କୁହାଯାଉଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି, ରୂପଂ ସୌନ୍ଦର୍ଯ୍ୟଂ ବୀର୍ଯ୍ୟଂ ପରାକ୍ରମ, ଏସବୁ କଥା ରୂପ କହିଲେ ଭଗବାନ ସୌନ୍ଦର୍ଯ୍ୟ ଏଭଳି ରହିଛି ଭଗବାନଙ୍କର, କେହି ସମାନ ହେଇପାରିବେ ନାହିଁ କୃଷ୍ଣଙ୍କ ସହିତ। ବୀର୍ଯ୍ୟ କହିଲେ ପରାକ୍ରମ, କେତେ ଶକ୍ତି ରହିଛି ଭଗବାନଙ୍କର। ଗୁଣା କ'ଣ? ବିବିଧ ବୈଦଗ୍ଧ୍ୟା ଶ୍ରୀ ସମ୍ପଦ ଇତ୍ୟାଦି ଗୁଣ ଭଗବାନଙ୍କର, ଯେଉଁ ରସିକତା ଭଗବାନଙ୍କ, ଯେଉଁ ଭକ୍ତ ବାତ୍ସଳତା ତାଙ୍କର, ଯେଉଁ ରହିଛି ଧନ ସମ୍ପତ୍ତି ରହିଛି, ଏସବୁ ଗୁଡ଼ାକ ଏସବୁ ଭଗବାନ ଗୁଣ। ଏବଂ ରୂପାଦିନା ଉତ୍ତରୋତ୍ତର ସ୍ମାର୍ଟ ଅଧିକ ମୁହ୍ୟମ, ଗୋଟିଏ ପରେ ଗୋଟିଏ ଅଧିକ ତାର ମହାତ୍ମ୍ୟ ରହିଛି, ସେଥିପାଇଁ ଏଭଳି ଭାବରେ ବର୍ଣ୍ଣନା କରାଯାଇଛି। ରୂପ ଭଗବାନ ରୂପ ଯେତିକି ଯେଉଁ ସୁନ୍ଦର ରହିଛି, ରୂପରେ ତ ଜଣେ ତ ମୋହିତ ହେଇଯିବ, ତାହାଠାରୁ ଅଧିକ ହେଉଛି ଭଗବାନ ବୀର୍ଯ୍ୟ ଭଗବାନ ଶକ୍ତି, ତାହାଠାରୁ ଅଧିକ ହେଉଛି ଭଗବାନ ଗୁଣ, ଏବଂ ତାହାଠାରୁ ଅଧିକ ହେଉଛି ଭଗବାନଙ୍କ ଐଶ୍ୱର୍ଯ୍ୟ। ଗୋଟିଏ ପରେ ଗୋଟିଏ ଅଧିକ ତାର ମହାତ୍ମ୍ୟ ରହିଛି, ସେଥିପାଇଁ ଗୋଟିଏ ପରେ ଗୋଟିଏ ବର୍ଣ୍ଣନା କରାଯାଏ। ରୂପ ବୀର୍ଯ୍ୟ ଗୁଣ ଶ୍ରିୟ, ଏ ଭଗବାନ ରୂପ ଏଭଳି ଜଣେ ଶୁଣିକି ଆକର୍ଷିତ ହେଇଯିବ, ତାଠାରୁ ଅଧିକ ହେଉଛି ଭଗବାନ ବୀର୍ଯ୍ୟ, ଶୁଣିଲେ ଆଉ କ'ଣ ନ ହବ, ତାଠାରୁ ଅଧିକ ହେଉଛି ଭଗବାନ ଗୁଣ, ତାକୁ ଶୁଣିଲେ କ'ଣ ନ ହବ, ତାଠାରୁ ଅଧିକ ହେଉଛି ଭଗବାନଙ୍କର ଐଶ୍ୱର୍ଯ୍ୟ, ତାକୁ ଶୁଣିଲେ କ'ଣ ଅବସ୍ଥା ନ ହବ ରୁକ୍ମିଣୀଙ୍କର। ଏଇଭଳି ଭାବରେ ଭଗବାନଙ୍କର ବିଷୟରେ ପ୍ରତି ଆକର୍ଷିତ ହେଇକି ରହିଛନ୍ତି। ତେଣୁ ଏଠି କୁହାଯାଉଛି, ସଦୃଶମ ଶବ୍ଦଟି ନିର୍ଦ୍ଦେଶ କରୁଛି ଯେ ରୁକ୍ମିଣୀ ଏବଂ ଶ୍ରୀକୃଷ୍ଣଙ୍କ ଏକ ପ୍ରକାର ଗୁଣାବଳୀ ଥିଲା। ମ୍ୟାରେଜ୍ ରହିଛି ବିବାହ, ବିବାହର ପୁଣି ରହିଛି ବିଭିନ୍ନ ପ୍ରକାର ରହିଛି ସମ, ତାର ସମ ଗୁଣ ଥିଲେ ସେ ବିବାହଟା ଠିକ୍ ହବ, ସେଇଟାକୁ କୁହାଯିବ। ଗୁଣ ଅଲଗା ଅଲଗା ହେଇଥିଲେ ସେ ବିବାହଟା ଠିକ୍ ହବ ନାହିଁ, ଏସବୁ ରହିଛି। ତେଣୁ ସଦୃଶନ ଶବ୍ଦରେ କୁହାଯାଉଛି ସମସ୍ତଙ୍କର ଗୁଣାବଳୀ, ଦୁଇ ଜଣ ଯାକର ଗୁଣାବଳୀ ଥିଲା ସମାନ ଏକା ପ୍ରକାର, ଏବଂ ସେମାନେ ସେଥିପାଇଁ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ। ରାଜା ଭୀଷ୍ମ ଥିଲେ ପୁଣ୍ୟବାନ ମନୁଷ୍ୟ, ଏବଂ ସେଥିପାଇଁ ପରମାର୍ଥିକ ଭାବରେ ଅନେକ ଉନ୍ନତ ବ୍ୟକ୍ତି ନିଶ୍ଚିନ୍ତ ଭାବରେ ତାଙ୍କ ପ୍ରାସାଦରେ ଅତିଥି ହେଉଥିଲେ। ସେ ବହୁତ ବଡ଼ ପୁଣ୍ୟବାନ ବ୍ୟକ୍ତି ଥିଲେ, ମହାନ ବୋଲି କୁହାଯାଇଥିଲା ପୂର୍ବରୁ କୁହାଯାଇଛି। ତେଣୁ ସବୁ ଯେଉଁମାନେ ପରମାର୍ଥିକ ଭାବରେ ଯେଉଁମାନେ ଉନ୍ନତ ବ୍ୟକ୍ତି ସେମାନେ ସବୁ ସେଠିକି ଯାଆନ୍ତି ଭଗବାନ ଗୁଣଗାନ କରିବା ପାଇଁ, ଅତିଥି ହେଉଥିଲେ। ନିଃସନ୍ଦେହ ଭାବରେ ଏ ସମସ୍ତ ସାଧୁ ବ୍ୟକ୍ତିଗଣ ମୁକ୍ତକଣ୍ଠରେ ଶ୍ରୀକୃଷ୍ଣଙ୍କ ମହିମା ପ୍ରଚାର କରିଥିଲେ। ତେଣୁ ଭଗବାନଙ୍କର ଗୁଣ ବର୍ଣ୍ଣନା କରିବେ, ଭଗବାନ ଗୁଣ ଶୁଣିକିରି ରୁକ୍ମିଣୀ ଭଗବାନ ପ୍ରତି ଆକର୍ଷିତ ହେଇଛନ୍ତି। ତେଣୁ ସେ କଥା ଆସିବ, ତେଣୁ ସେ ଚିଠି ଦେବେ ଭଗବାନ ପାଖକୁ, କାରଣ ତାଙ୍କ ଭାଇ ରୁକ୍ମିଣୀ ଚାହିଁବେ ନା କୃଷ୍ଣ ତାଙ୍କର ଉପଯୁକ୍ତ ବର ନୁହଁ କହିକିରି ଶିଶୁପାଳ ପାଇଁ ବ୍ୟବସ୍ଥା କରିଦେଇଥିଲେ, ବିବାହ ହେଇଯାଇଥାନ୍ତା, ଗୋଟେ ମିନିଟ୍ ଡେରି ହେଇଥିଲେ ବିବାହ ହେଇଯାଇଥାନ୍ତା। କିନ୍ତୁ ଠିକ୍ ଟାଇମ୍ରେ ଭଗବାନଙ୍କର କାର୍ଯ୍ୟ ଏଭଳି, ଠିକ୍ ଟାଇମ୍ରେ କାର୍ଯ୍ୟ ହବ, ଠିକ୍ ଟାଇମ୍ରେ, ତା ପୂର୍ବରୁ ବ୍ୟସ୍ତ ହେଲେ ହବ ନାହିଁ। ତେଣୁ ରୁକ୍ମିଣୀ ଦେବୀ ଗୋଟିଏ ଦିନ ଅଛି ଚିଠି ଲେଖିଲେ, ଏବଂ ସେଇଦିନ ଆସି ଭଗବାନ ପହଞ୍ଚିଲେ, ଏବଂ ସେଇଠି ତାଙ୍କୁ ହରଣ କରି ନେଇଗଲେ ଭଗବାନ। ଏଠି ଦୁଇଟା ପ୍ରକାର ବିବାହ ହେଇଛି, ଗୋଟେ ହେଉଛି ଗନ୍ଧର୍ବ ବିବାହ, ଏବଂ ଆଉ ଗୋଟେ ହେଉଛି ରାକ୍ଷସ ବିବାହ। ରାକ୍ଷସ ବିବାହ ତ ବଳପୂର୍ବକ ହରଣ କଲେ, କିନ୍ତୁ ଯଦି ରୁକ୍ମିଣୀ ଚାହିଁନଥାନ୍ତେ ଖାଲି ତାହେଲେ ରାକ୍ଷସ ବିବାହ ହେଇଥାନ୍ତା, କିନ୍ତୁ ରୁକ୍ମିଣୀ ଚାହୁଁଥିଲେ। ରୁକ୍ମିଣୀ ତାଙ୍କୁ ଚିଠି ଦେଇଥିଲେ, ଆହ୍ୱାନ ବା ତାଙ୍କୁ ନିମନ୍ତ୍ରଣ କରିଥିଲେ, ତେଣୁ ଏଇଟା ଗନ୍ଧର୍ବ ଗନ୍ଧର୍ବ ବିବାହ ମଧ୍ୟ ହବ, ତାଙ୍କର ଇଚ୍ଛା ଥିଲା ବିବାହ କରିବା ପାଇଁ, ଏବଂ ଭଗବାନ ମଧ୍ୟ ଇଚ୍ଛା ଥିଲା ଏଇଟା ମଧ୍ୟ ଗନ୍ଧର୍ବ ବିବାହ ହବ ଏବଂ ରାକ୍ଷସ ବିବାହ ମଧ୍ୟ ହବ, ଏସବୁ ବିଷୟରେ ବର୍ଣ୍ଣନା କରାଯିବ। ଆମ କଥା ଗୋଟେ ବିଶ୍ରାମ ଦେବା।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।